नमो भगवते वासुदेवाय। श्रीमद् भगवत गीतार प्रथम अध्याय मैंने श्रवण करछे जो अर्जुन की बड़ी अत्यंत नीतिपूर्ण युक्ति एवं वर्णाश्रम विभाग हिसाब से वेदर युक्ति कर्मकांड जो पद्धति रही गोटे जीव को श्रृंखला करे। कर्मकांड को यदि न मानवे लोक समाज में श्रृंखला भी रही कर्मकांड जमी सब रही गोटे बाल्यर गोटे पाटे बाड़क है तार संस्कार कर गोटे घरटे कर देहरे तुम घर प्रतिष्ठा कर गोटे कूटे करोटा भी कू भी जल खाइब से प्रतिष्ठा कर पोखरी कर प्रतिष्ठा कर। कर्मकांड गोटे प्रेम भक्ति तुलन कर्मकांड किसी मूल्य नहीं कि कर्मकांड को रिजेक्ट कर नरोत्तम दास ठाकुर कहले ना कर्मकांड ज्ञानकांड केवल विषर भाण से प्रेम भक्ति यहाँ गोटे विष से विष बोल कहीं कह अमृत ओलिया जेवा खाए ये कर्मकांड ज्ञानकांड को जो मैंने भावुंत यहाँ ही जीवन सार ये सार नुह कि संस्कार यार आवश्यक रही। भगवान केवल जे केवल भगवान को उद्धार कर उद्धार करें ये भाविया उचित भगवान समस्त उद्धार करने आज जो भक्त है सी भी कर्मकांड पद्धति किसी स्वीकृति प्राप्त होगी मुक्त है से कर्मकांड निंदा कर दस अपराध भितर रोज ना वेद वैदिक शास्त्र को निंदा करा कर वैदिक शास्त्र आ बुद्धदेव को यही मना जाऊन ना बुद्धदेव कौन भूल करसी यज्ञ विदेह रह श्रुति जातम सदय हृदय दर्शित पशुघातम कितने सुंदर शब्द लिखे सदय हृदय दर्शित पशुघातम वेद ना पशु को सब बद्ध करुले सदय हृदय बुद्ध को देखना कितने सुंदर पूरा शांत बसते बहुत सुंदर तर उद्देश्य सदय हृदय दर्शित पशुघात वेद ना कर्मकांड ना पशु हत्या करना हृदय विगलित है से कौन कले निंदी वेद को निंदा कले तो बुद्ध फिलोसफी को यही वैष्णव मान मानती तात्कालिक अवतार से समय आसी कारण वेद कर्मकांड ना लोक मैंने कौन करुले पशु हिंसाटा करुले तेणु से भल काम कर तात्कालिक अवतार कि गोटे असुविधा रही गला से असुविधा मैंने आम वैष्णव मैं मानते जेहतु वेद को निंदा कले वेद को निंदा करेद वैदिक शास्त्र को निंदा करेद ना मानिया बौद्ध हईल नास्तिक बौद्ध मानक नास्तिक यही कह जाए वेद को जेहतु से मानुना से अनुगामी बर्तन से अनुगामी मैंने वेद को कौन मानु मानुना वेद वैदिक शास्त्र निंदा कर वेद वैदिक शास्त्र निंदा करने अर्थ व्यासदेव को निंदा कर भगवान को निंदा कर वेदटा भगवान मुखर विश्वास विष्णु को निंदा कर सब जीवर कल्याण भगवान उपाय दे तो अर्जुन जो युक्ति से ठीक गुरुजन मान मारे कौन हम नारी मान अवस्था कौन हम लुप्त पिंडोदक क्रिया वर्ण संघर के जात हो सब जुक्तिजुक्त किसी नुह पूरा बिल्कुल जुक्तिजुक्त जड़ा तो शुद्ध भक्ति आचरण करगवान शरणागत होवल तापुर वेद नियम टा जाती मन रखा पड़ो तथा कथित आम भक्त हो गले भी भक्तिर सब सब नियम को पालन न कले आम वेद धर्म पलैगला ना आम पूर्ण शरणागति आचरण न कला मैं वेद धर्म आम उपर लग र जेहतु पूर्व कहते ना जे घर छाड़ दे पलैला से पितामाता सेवा कले से वेदर कौन कर्मकांड किसी कार्य वर्णाश्रम धर्म किसी नियम मान लानी एने आसिक पूर्ण शरणागति है से तरह गोटे खाई मौज मजलिस कर भक्ति तो फल पाइबानी कितु से तार लाभ हो प्रत्यवाय लगे कर वेद धर्म टाक निंदा करहबनी वेदर कर्मकांड जो जो सेक्शन टा रही सेटा जीव को क्रमोन्नति स्वीकृति प्रदान कर बहुत सहायक लोकटा आमिष करके घर वर्ष मान कौन कर घर करें कौन तार किचन करा नाई ରୋଷେଇ ଘର କରୁଛି ନା ନାହିଁ? ରୋଷେଇ ଘର କରିବ, ତା ସେଥିରେ କ'ଣ କ'ଣ ରୋଷେଇ କରିବ? ଡେଲି ପିଆଜ ରସୁଣ ଆମିଷ ସେଇଟା ଖାଇବେ ନା ନାହିଁ? କିନ୍ତୁ ସେ ଘରଟାକୁ ଆଗେ କ'ଣ କରୁଛି? ସେ ତାକୁ କେବେ ସେ କିଚେନ୍ରେ କ'ଣ ଠାକୁରଙ୍କୁ ରଖିକି ପୂଜା କରିପାରିବ ନା କ'ଣ କରିପାରିବ? କିନ୍ତୁ ସେ ଗୋଟିଏ ଦିନ ତ ସେ ବିଷ୍ଣୁଙ୍କର ନାମ ସେଠି ଉଚ୍ଚାରଣ ହେବ, ମନ୍ତ୍ର ଉଚ୍ଚାରଣ ହେବ, କର୍ମକାଣ୍ଡ ସମସ୍ତଙ୍କୁ ସ୍ୱୀକୃତି ଦେଉଛି ନା? ଆଉ ଚକ୍ରବର୍ତ୍ତୀ ବାରମ୍ବାର ତାଙ୍କ ଟୀକାରେ ଏସବୁ ରଚନା କରିଛନ୍ତି, କର୍ମକାଣ୍ଡ କେବେ ନିନ୍ଦା କରିବନି, ସେ ଅଧିକା ଦୟାଳୁ, ନିନ୍ଦା କରିପାରିବନି, ଦେବାଦେବୀଙ୍କୁ ନିନ୍ଦା କରିବା, କର୍ମକାଣ୍ଡ ଶାସ୍ତ୍ରକୁ ନିନ୍ଦା କରିବା ଠିକ ନୁହେଁ। ଦେବାଦେବୀ ମାନେ ବହୁତ ଦୟାଳୁ। ଗୋଟେ ଛୋଟ ଚାକିରି ପାଇବାଟା ସହଜ ନା ନାହିଁ? ହଁ, ଛୋଟ ଚାକିରିଟା ସହଜ, ବଡ ଚାକିରି ତୁମେ ଆଇଏଏସ୍ ହେବି, ଆଇପିଏସ୍ ହେବି, ହବନି ଏଇଟା, ଗୋଟେ ମାର୍କ ନାହିଁ କଟିଯିବ। ଦେଖୁନା କ'ଣ ନମ୍ବର, ଗୋଟେ ମାର୍କ ନାହିଁ କଟିଗଲା, 99% ରଖିଲେ ଗୋଟେ ମାର୍କ ପାଇଁ କଟିଗଲା, ତ ବଡ଼ ଚାକିରିଟା ପାଇବ ଆଉ 1% ମାର୍କ ହେଲେ ବି କଟିଯିବ ତୁମେ। ଆଉ ଛୋଟ ଚାକିରିର କ'ଣ ପରସେଣ୍ଟ କ'ଣ ଅଛି? କିଛି ନାହିଁ। ସେଭଳି ଦେବାଦେବୀ ମାନେ ଯେଉଁମାନଙ୍କର ସ୍ୱୀକୃତି ନାହିଁ ତାଙ୍କୁ ତାଙ୍କୁ ସବୁ ସ୍ୱୀକୃତି ଦେଉଛନ୍ତି, ତାଙ୍କୁ କୃପା କରୁଛନ୍ତି, ନିନ୍ଦା କରିବ ଦେବାଦେବୀଙ୍କୁ ନିନ୍ଦା କରିବା, ବୈଷ୍ଣବମାନେ ନିନ୍ଦା କରିବା ଭଲ ନାହିଁ। ଆଉ ଯେଉଁମାନଙ୍କୁ ଯେଉଁମାନେ ଦେବାଦେବୀଙ୍କ ଉପରେ ଆକ୍ରୋଶ ରଖିଲେ, ବୈଷ୍ଣବ ନିନ୍ଦା କଲେ ସବୁବେଳେ, ସେମାନଙ୍କର ଭଜନ କେବେ ବି ହେବନି, କେବେ ବି ଭଜନ କରିପାରିବେ, କୌଣସି ଦେବାଦେବୀଙ୍କୁ ତୁମେ ନିନ୍ଦା କରିପାରିବନି। ଯଥା ତଥା ଅନ୍ୟ ଦେବ କରେ ନ ଦର୍ଶନ, କୃଷ୍ଣ ଦାସ ବୋଲି ତାର କରେ ନ ବନ୍ଦନ, ଭକ୍ତିନ ଠାକୁର ହରିନାମ ଚିନ୍ତାମଣ୍ଡ ଲେଖି ସିଦ୍ଧାନ୍ତ ଗୁଡ଼ାକ ସବୁ ଦୋହରିବାକୁ ପଡ଼ିବ ନା? ଖାଲି ପ୍ରଚାର କରି ତାକୁ ଭକ୍ତ କରିବି ସେ ଦେବତାକୁ ଶୋଧିବ ନା କ'ଣ? ସେ ଭକ୍ତ ହେବ ବୋଲି ସେ କେଉଁ ଦେବତା ପୂଜା କରୁ, ତ ଦେବତାକୁ ଶୋଧିବ, ମରିବ ତୁମେ, ଭଜନ ଭଜନ ତ ମାଳି ତେଳକୁ ସବୁ ଭୁଲି ହେଇଯିବ, ଫିଲୋସଫି ତୁମେ ଜାଣିନ। କୃଷ୍ଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମେ କେତେବେଳେ ଦେବତାମାନଙ୍କୁ କୃଷ୍ଣ ସହିତ ତୁଳନା କରାହବ, ସେ ତାଙ୍କର ଦାସ ବୋଲି ନିନ୍ଦା କରିପାରିବନି, ତାଙ୍କର ଅଧିକାର ଦେବତା ସେମାନେ, ଭଗବାନଙ୍କର ଅଧିକାରୀ ସେମାନେ। ଯଥା ଅନ୍ୟ ଦେବ କରିବେ ଦର୍ଶନ, କୃଷ୍ଣ ଦାସ ବୋଲି ତାର କରେ ନମନ୍ଦ। ଶୁଦ୍ଧ ନାମଟା ଯେଉଁ ଭଗବାନଙ୍କର ନାମଟା ହେଇଛି, ତୁମେ ଗୋଟେ ଜିନିଷକୁ ମୁଁ ଯେମିତି କହିଲି 1% ମାର୍କ କମ୍ ହେଇଗଲେ ତୁମର କଟିଗଲା। ଆଉ ଭାଇ ଯେଉଁ ଶୁଦ୍ଧ ପ୍ରେମ ଭକ୍ତିରେ କ'ଣ, ଗୋଟିଏ ଜିନିଷକୁ ତୁମେ ଭୁଲ କରିଦେଲ ଅଟକି ହେଇଯିବ। ସେ ଶୁଦ୍ଧଟା ମାନେ କ'ଣ, ସେଠି କ'ଣ ଲାଗୁଛି? ଶୁଦ୍ଧ ନାମ, ଶୁଦ୍ଧ ଭକ୍ତ, ଶୁଦ୍ଧ ଯେଉଁଠି ଲାଗୁଛି ସେଠି ଟିକେ ଆଉ ଇମ୍ପ୍ୟୁରିଟି କେଉଁଠୁ ରହିଲା? କୌଣସି ଜିନିଷକୁ ତୁମେ କହିବନି ଗୋଟେ ସାଇଡ୍ ମୁଁ ଠିକ୍ କରୁଛି ଆଉ ଗୋଟେ ସାଇଡ୍ ଅସୁବିଧା ହେଇଗଲେ ଚଳିବ, ନାଇଁ ଚଳିବନି, ଏଠି କିଛି ଚଳିବନି, ପୁରା ଶୁଦ୍ଧ ପାଠ ଦେବାଦେବୀ କି ନିନ୍ଦା କରିପାରିବନି। ବୈଷ୍ଣବ ନିନ୍ଦା ତ ଛାଡ଼ ବୈଷ୍ଣବ ନିନ୍ଦା କରିବନି, ଦେବାଦେବୀ ନିନ୍ଦା କରିବନି, ଶାସ୍ତ୍ର ନିନ୍ଦା କରିବନି, ନାମକୁ ଯାହା ଶୁଦ୍ଧ ନାମକୁ କଳ୍ପନା ବୋଲି ଜ୍ଞାନ କରିବନି, ଅର୍ଥାନ୍ତର କରିବନି, ସବୁ ଗୁରୁ ଅବମାନନ କରିପାରିବନି, ଯାହା ସବୁ ରହିଛି ତା କେମିତି ତୁମେ କହିପାରିବ 9 ମାନୁଛୁ ଗୋଟେ ମାନୁନି, ଏଇଟା ଭୁଲ, ଏଇଟା ମୋର କରି ମୋର ଏଇଟା ମୋତେ ଭଲ ଲାଗୁଛି, ଏଇଟା ନ କଲେ ଚଳିବ, ଏମିତି କହିବାକୁ ହେଇପାରିବନି। କାରଣ ତୁମକୁ କୃଷ୍ଣଶୁଦ୍ଧ ହବାକୁ ପଡିବ, ଯେଉଁଠି ଅନ୍ୟ ଦେବତା ଦେଖିବ କୃଷ୍ଣ ଦାସ ବୋଲି ତାର କରେଣ ବନ୍ଧ, ସବୁ କୃଷ୍ଣ ଦାସ, ପ୍ରଣାମ ବାଞ୍ଛାକଳ୍ପ ଦୂର କରିବ ନା, ଦେବତାମାନଙ୍କୁ ଦେଖିଲେ ପ୍ରଣାମ କରିବନି, ପ୍ରଣାମ କରିବନି, ତୁମ ଅପରାଧ ଲେଖିଯିବ, ତୁମେ ଦେବାଦେବୀଙ୍କୁ କେମିତି ପ୍ରଣାମ କରିବ, ଦର୍ଶନ କେମିତି କରିବନି? ସେଟା ନୁହେଁ, ସେ ଠିକ ନୁହେଁ। ଭକ୍ତିନ ଠାକୁର ଆମର ଆଚାର୍ଯ୍ୟ ସେ ଲେଖିଛନ୍ତି, ପ୍ରଚାର କ୍ଷେତ୍ରରେ କେମିତି କେଉଁଠି ଆଚାର୍ଯ୍ୟମାନେ କ'ଣ କହିଛନ୍ତି, କେବେ ନିନ୍ଦା ବି କରୁନାହାନ୍ତି, କ'ଣ ଦେଖିପାରିବେ ପ୍ରଭୁପଦ କେଉଁ ନିନ୍ଦା କରିଛନ୍ତି ଦେବତାମାନଙ୍କୁ? କୃଷ୍ଣଙ୍କୁ ଭଗବାନ ବୋଲି ସ୍ଥାପନ କରିଛନ୍ତି, ନିନ୍ଦାଟା ନାହିଁ ଦେବତାମାନଙ୍କୁ ନିନ୍ଦା କରିବାର, ତ ବୈଷ୍ଣବ ଅପରାଧ ଲାଗେ। କିଏ ଶିବ ପୂଜା କରୁଛି, କିଏ ଅଲଗା ଦେବତା ପୂଜା କରୁଛି, ଠିକ୍ ଅଛି ତୁମେ ପୂଜା କର, କୃଷ୍ଣଙ୍କୁ କିନ୍ତୁ ପୂଜା କର, ତାଙ୍କୁ ଏଇଟା କୁହା, ତାଙ୍କୁ ଯେ ପୁରା ଗାଳି ଦିଆଯିବ ସବୁ, ସେମିତି ଠିକ୍ ନୁହେଁ, ଦେବତାମାନଙ୍କୁ ଗାଳି ଦେବ, ଆରେ ଦେବତାମାନଙ୍କର ଦୋଷ କ'ଣ, ଦୋଷ କାହାର ରହୁଛି, ପୂଜକର ଦୋଷ ରହୁଛି ନା, ସେ ତାଙ୍କୁ ଈଶ୍ୱର ଜ୍ଞାନ କରୁଛି, ତାଙ୍କୁ ସେବକ ଜ୍ଞାନରେ ପୂଜା କଲେ କିଛି ଅସୁବିଧା ନାହିଁ? ଆମେ ଗୁରୁଦେବଙ୍କୁ ପୂଜା କରିବା ପାଇଁ କହୁଛେ, ବୈଷ୍ଣବଙ୍କୁ ପୂଜା କରିବା ପାଇଁ କହୁଛନ୍ତି, ଦେବତା ପୂଜା କଲେ ଅସୁବିଧାଟା କ'ଣ ଅଛି ମୋତେ କୁହ? କେବଳ ଦେବତା ପୂଜାର ଦୋଷଟା ଏତିକି ଲାଗୁଛି, ତାଙ୍କ ଭିଜନଟା ଅଲଗା ହେଇଯାଉଛି, ଦୃଷ୍ଟିଟା ଅଲଗା ହେଇଯାଉଛି, କ'ଣ ତାଙ୍କୁ ଭଗବାନ ବୋଲି ପୂଜା କରୁଛନ୍ତି। ଯେପି ଅନ୍ୟ ଦେବତା ଭକ୍ତା ପୂଜନ୍ତେ ଶ୍ରଦ୍ଧେୟା ନେତା ତେପି ମାମୟ କୁନ୍ଦେୟ ଯଜନ୍ତି ଅବିଧିପୂର୍ବକ, ମାନେ କାଟିଦେଲେ ଗୀତାରେ ପୁଣି କାଟି ଦେଉଛନ୍ତି, ପୁଣି ଗୀତାରେ କ'ଣ କହୁଛନ୍ତି, ଜଂ ଜଂ ଜାଙ୍ଗ ଜାଙ୍ଗ, ସେ କହୁଛନ୍ତି ନା, ଯିଏ ଯେଉଁ ଯେଉଁ ତନୁ ସିଏ ମୋତେ ଶ୍ରଦ୍ଧା ଅର୍ଚିତ ଇଚ୍ଛସି, ମୋତେ ଶ୍ରଦ୍ଧାରେ ଅର୍ଚ୍ଚନା କରିବା ପାଇଁ ଚାହିଁବ, ମୁଁ ତାକୁ ସେଇଭଳି ତନୁ କୃଷ୍ଣଙ୍କର ସବୁ କଥା କଣ୍ଟ୍ରାଡିକ୍ଟରି ଜିନିଷ ଗୁଡ଼ା ରହିଛି, ଆଉ ତୁମେ ନ ଧରିପାରିଲେ ହଇରାଣ ହେଇଯିବ, ବୈଷ୍ଣବ ହେବାକୁ ପଡ଼ିବ ମାନେ ତୁମକୁ ସବୁ ପୁରା ସୂକ୍ଷ୍ମ ବିଚାର, ମୋଟା ବୁଦ୍ଧିଆ ହେଲେ ଚଳିବନି, ମୋଟା ବୁଦ୍ଧିଆ ଏ ଯୋଉ ଖାଇବା ମୋଟା ବୁଦ୍ଧିଆ କ'ଣ ଭାବିଲେ, ମୋଟା ବୁଦ୍ଧିଆ କ'ଣ ହୁଣ୍ଡା ବୁଦ୍ଧିଆ ହବ, ବୁଦ୍ଧିରେ ସବୁ କାଟାଗୋରୀ ନାହିଁ ନା, ମୂର୍ଖମାନଙ୍କର କାଟାଗୋରୀ ଅଛି, ପଣ୍ଡିତମାନଙ୍କର କାଟାଗୋରୀ ଅଛି, ପଣ୍ଡିତମାନଙ୍କର କାଟାଗୋରୀ ନାହିଁ, କ'ଣ କୁହନ୍ତି ପିଲାଟା ବୁଦ୍ଧିଆ, ଗାଁ ଲୋକ କୁହନ୍ତିନି ଏଇଟା ପିଲା ବୁଦ୍ଧିଆ, ତାପରେ କ'ଣ କୁହନ୍ତି ଏଇଟା ମହାବୁଦ୍ଧିମାନ ଲୋକ, ଆଉ ତାପରେ କ'ଣ କୁହନ୍ତି ଭାରି ପ୍ରଖର ବୁଦ୍ଧିବାଲା, ଓଡ଼ିଆରେ ସବୁ ୱାର୍ଡିଂ ଦେଖୁନା, ଆଉ ମୂର୍ଖକୁ ସେମିତି କ'ଣ କୁହନ୍ତି ଏଇଟା ମୂର୍ଖଟା, ମୂର୍ଖଟା ତାପରେ କ'ଣ କହିବେ ଏଇଟା ଗଜ ମୂର୍ଖଟା, ତାପରେ ତାର ବୁଦ୍ଧି ଟୋଟାଲ ନଥିଲା କ'ଣ କହିବେ ଏଇଟା ପୁରା ଗଣ୍ଡ ମୂର୍ଖ କୁହନ୍ତିନି, ହଁ ସେଥିପାଇଁ ସବୁ କାଟାଗୋରି ଅଛି ନା, ଆଉ ତେଣୁ ସବୁ ମୋଟା ବୁଦ୍ଧିଆ ହେଲେ ତୁମେ ଚଳିବନି, ମୋଟା ବୁଦ୍ଧିଆ ହେଇକି ଏସବୁ ମୋଟା ବୁଦ୍ଧିଆର କାମ ନା, ଆଉ ଏଇ ଏଇଆ କରୁଛି ସେ ତା କରୁଛି, ଏହା ହେଲା ସେଇଆ ହେଲା ତା ହେଲା, ଏଇଟା ମୋଟା ବୁଦ୍ଧିଆ ଲୋକ, କିନ୍ତୁ ତୁମର ତୁମେ କାହିଁକି ଭକ୍ତ ହେଇଛ ତୁମେ ଚିନ୍ତା କରନା, କିଏ କ'ଣ କଲା ଆମର କ'ଣ ମିଳିବ, ଓଡ଼ିଆରେ ଗୋଟେ କୁହନ୍ତି ବାଁ ହାତ ନା କ'ଣ ଡାଣ ହାତ କର୍ମ ବାଁ ହାତକୁ ଯିବନି, କିଏ କ'ଣ କଲା ଆମର କ'ଣଟା ମିଳିବ, କେଉଁଠି କ'ଣ ହେଉଛି କିଏ କ'ଣ କରୁଛି ସେଇଟା ଆମର ବିଜନେସ୍ ନାହିଁ, ଆମେ ଆସିଛି ଭକ୍ତି ଭଜନ କରିବା ପାଇଁ, ଗୋଟେ ଓଡ଼ିଆରେ ଅବଶ୍ୟ ଭଲ ୱାର୍ଡିଂ ନୁହେଁ, କିନ୍ତୁ ମା ମାନେ ସବୁ କୁହନ୍ତି ତାରି ଯେତେ ସଜ୍ୟ ହବ ନିଜକୁ, ମା ମାନେ କହିଦିଅନ୍ତି ଏ କଥା, ତାର ଯେତେ ସଜ୍ୟ ହବ ତା ନିଜକୁ ନା, ଆଉ ସେଇଟା ତୁମେ ଯାହା କରିବ ତୁମ ପାଇଁ ନା, ଆଉ ପର କିଏ କ'ଣ କଲା କିଏ ଭୁଲ କଲା, ଭୁଲ କଲା ଯିଏ କଲା ତା ଦଣ୍ଡ ସିଏ ପାଇବ, ତୁମେ ତା ଭୁଲଟା ଦେଖି ତୁ କ'ଣ ଲାଭ ହବ ନା, ତୁମେ ତାକୁ ସଂସ୍କାରିତ କରିଦେଇପାରିବ, ଜୀବର ଭଜନଟା ଜୀବନରେ ଭଜନ ନ ହବାର ଦୁଇଟା ହିଁ ବଡ଼ କାରଣ, ସେଇଟା ଗୀତାର ସବୁଠୁ ବଡ଼ ସାର ଜିନିଷ, ସେଟା ପୁରା ଭଗବାନ ଆଇଡେଣ୍ଟିଫାଏ କରି ବାରବାର କହୁଛନ୍ତି, ତାକୁ ଧରିବା ଭାରି କଷ୍ଟ, ଗୋଟେ ରାଗ ଗୋଟେ ଦ୍ୱେଷ, ରାଗ ହେଲା ଆସକ୍ତି, ଭଲ ହେଲେ ଭଲ ଜିନିଷକୁ କ'ଣ ଭାବ ଆସକ୍ତି, ଭଲ ଗୋଟେ ଭଲ ତୁମର ଭଲ ସାଙ୍ଗଟେ ମିଳିଲା, ଭଲ ପୁଅଟେ, ଭଲ ସ୍ତ୍ରୀଟେ, ଭଲ ଗାଡ଼ି, ଭଲ ଘର, କ'ଣ ହେଲା ଏଠି ଆସକ୍ତି, ଆଉ ଗୋଟେ ହେଲା ଦ୍ୱେଷ, ଅନ୍ୟକୁ ଘୃଣା କରିବା, ଭଲ ନ ପାଇବା, ସେଇଟା ବି ଆମର ଏ ଜଗତରେ ମାନେ ଗୋଟେ ଅସ୍ଥାୟୀ ଜଗତରେ ସବୁଠୁ ବଡ଼ ପ୍ରୋବ୍ଲେମ୍ ଏ ଦୁଇଟା, ଏ ଦୁଇଟାକୁ ଯେତେବେଳେ ଆମେ ଆମେ ରାଗ ଦ୍ୱେଷ ବିମୁକ୍ତ ଏସବୁ ବିଷୟାନ ଇନ୍ଦ୍ରିୟ ଚରଣ ଭଗବାନ ବାରମ୍ବାର ଏଇଟାକୁ ଏ ଶ୍ଳୋକ କହିଛନ୍ତି, ସ୍ୱର୍ଗେ ଯାଆନ୍ତି ପରମ ତପ, ସେ ଶ୍ଳୋକରେ ଅଛି ନା କ'ଣ, ସ୍ୱର୍ଗେ ଯାଆନ୍ତି ପରମ ସେମିତି ଅଛନ୍ତି, ଏଭଳିଆ କେତେ ଶ୍ଳୋକ ରାଗ ଦ୍ୱେଷ କଥା କହୁଛନ୍ତି, ଇଚ୍ଛା ଦ୍ୱେଷ ସମୁଥେନ ଦ୍ୱନ୍ଦ ମୋହନ ଭାରତ ନା, ଏ ଶ୍ଳୋକ ନା, ଆଉ ଗୋଟେ ଜାଗାରେ ଅଛି ରାଗଦ୍ୱେଷ, ଏ ରାଗଦ୍ୱେଷ ଯୋଉ ରହିଲା ଅସ୍ଥାୟୀ ଜଗତ, କିଏ କୁଆଡ଼େ ଯିବ କେତେବେଳେ ଯିବ, ଏ ଦେଖୁନା ଯୋଉ ନେତାମାନେ ପରସ୍ପର କାଳେ ଗୁଲଜ କରିବେ, ଇଏ ତାକୁ ସୁଧିବ ସେ ତାକୁ ସୁଧିବ, ଇଏ ଇଏ ତା ନାଁରେ କହିବ ସେ ତା ନାଁରେ କହିବ, କାହିଁ ପାର୍ଟି ସବୁ ଅଲଗା, ମରିଗଲା ପରେ କ'ଣ କରିବେ, ଜଣେ ଜଣେ ମରିଗଲେ ଜଣେ ମରିଯାଉଛି ଦେହ ଛାଡ଼ିଯାଉଛି, ଯାଇ ତା କତରେ ପହଞ୍ଚେ କହିବ ନା ସେ ଗୋଟେ ବଡ଼ ଲିଡର ଥିଲା, ଏମିତି ଥିଲା, ତା ଫୁଲମାଳ ତାକୁ ଦେବେ, ଏଗୁଡ଼ା ଇଏ କ'ଣ, ଇଏ ସେ ବୈଷ୍ଣବ ରାଜ୍ୟଟା ସେମିତି ନୁହେଁ, ପ୍ରତ୍ୟେକ ବ୍ୟକ୍ତି ତାର କର୍ମ ପାଇଁ ସିଏ ନାହିଁ, ପାଣ୍ଡମାନେ ଏଥିପାଇଁ ଶାନ୍ତିରେ ଥିଲେ, ପାଣ୍ଡମାନେ କେବେ ଦୁର୍ଯ୍ୟୋଧନ ପଛରେ ପଡ଼ିନଥିଲେ, ଏଟା ଦୁର୍ଯ୍ୟୋଧନ ପଛରେ ସେ ପଡ଼ିଥିଲେ, ସେ କେବେ ବି ଆସିକି ଯୁଦ୍ଧ କରିକି ରାଜ୍ୟ ରହିନଥାନ୍ତେ, ବେକାରିଆ ଲୋକଟା ଏକାଥରେ ରହିବା କାହିଁକି, ନାଇଁ ସିଏ ତା ପଛରେ ପଡ଼ିନଥିଲେ, ପଛରେ କିଏ ପଡ଼ିଥିଲା, ଦୁର୍ଯ୍ୟୋଧନ ପଛରେ ପଡ଼ିଥିଲେ, ଭୁଲ ଠିକ୍ ସେ ତମର କିଛି ମତଲବ ନାହିଁ ଜଗତରେ, ଜଗତରେ ନିଜ କାର୍ଯ୍ୟ କରିବାକୁ ପଡ଼ିବ, ଆଉ ସବୁଠୁ ବଡ଼ ଜିନିଷ ହେଲା ଆମକୁ ସବୁଠୁ ଉଜ୍ଜଳମୟ ପଥ ଦେଖାଇ ଦିଆହେଇଛି ଭକ୍ତି, ତୁମେ ନିଜ ସେବା କର, ଏଟା ହଉଛି ନିଜର ନିଜର ଜମି ଅଛି, ତୁମର ନିଜର ଜମି ଅଛି, ନିଜର ବଳଦ ଅଛି, ନିଜର ବିହନ ଅଛି, ତୁମେ ଚାଷ ନ କରିବ ଏଟା କାହା କିଏ ଦୋଷ କାହାର, ସରକାରର, ଜମି ତୁମର ଅଛି, ବିହନ ତୁମର ଅଛି, ବଳଦ ତୁମର ଅଛି, ଲୋକ ବି ଅଛନ୍ତି, ତୁମେ ଚାଷ କରିବ, ସେଥିପାଇଁ ତୁମେ ରେସ୍ପନ୍ସିବୁଲ, ସେଭଳି ଆମକୁ ଆଚାର୍ଯ୍ୟ ମାନେ ସବୁ ଦେଇଦେଇଯାଇଛି, ଭାଗବତ ରହିଲେ, ହରିନାମ ରହିଲେ, ସବୁଠୁ ବଡ଼ ଧନ ରହିଲେ, ଜଣେ ହରିନାମ ଦିନ ରାତି ବି କରିପାରିବ, ବିଗ୍ରହ ରହିଲେ, ସବୁ ଜିନିଷ ରହିଛି, ଜଣେ ଯଦି ନ କରିବ ସେ ବାହାନା କରିବ, ଗୋଟେ ଜୀବନରେ ସବୁଠୁ ବଡ଼ ଦୋଷ ହେଲା ବିଷୟ ଭୋଗଟାକୁ, ବିଷୟ ଭୋଗିବାର ଲାଳସାଟା ତାର ପ୍ରବଳ ରହିଛି, ସେ ସେଇଟାକୁ ମାନିବନି, ସେ ସବୁବେଳେ କ'ଣ କରିବ ନା, ଏଇ ଅପ୍ରାକୃତ ବସ୍ତୁର ଦୋଷଟା ଦେଖିବ, ଦୋଷ ମଠର, ଦୋଷ ମନ୍ଦିରର, ଦୋଷ ଗୁରୁର, ଦୋଷ ସମ୍ପ୍ରଦାୟର, ତାର ଯେଉଁ ବିଶ୍ୱ ଭୋଗିବାର ଲାଳସାଟା ରହିଛି, ସେଇଥିପାଇଁ ଏତେ ପ୍ରକାର ବାଧା ତା ଜୀବନରେ ଆସୁଛି, ସେ ସେଇଟା ମାନିବାକୁ ପ୍ରସ୍ତୁତ ନୁହେଁ। ଯାହା ଜୀବନରେ ଯେତେ ବାଧାଟା ଆସୁଛି ଭକ୍ତିରେ, ତାର ସେତେ ଭୋଗ ଲାଳସାଟା ରହିଛି, ତାର ଅଦର ଡିଜାୟର୍ସ ରହିଛି, ନହେଲେ କାହିଁକି ଭଗବାନଙ୍କୁ ସେ ଭୋଜନ କରୁଛି, ହୁଁ ତାକୁ କାହିଁକି କଷ୍ଟ ରଖି, ମୁଁ ଖୋଲି କରି କହୁଛି। ଆଉ ଯଦି ତାର ଚ୍ୟାଲେଞ୍ଜେସ୍ ଆସୁଛି କିନ୍ତୁ ଭକ୍ତିରେ ଶରଣାଗତିଟା ବଢ଼ୁଛି, ସେଟା ଭଗବାନ ଦଉଛନ୍ତି, ସେଥିରେ ତାର ଡିଷ୍ଟର୍ବ ହବନି, ସେ ହବନି। ଏଟା ଗୋଟେ ବିଜ୍ଞାନ ଜିନିଷ ନା, ଏଇଟା ଏଇଟା ଗୋଟେ ବୋନାଫାଇଡ୍ ପ୍ରୋପୋଜ୍, ସବୁବେଳେ ଇଂଲିଶରେ ଲେଖୁଛ, ଏଇଟା ଗୋଟେ ପ୍ରାମାଣିକ ସମ୍ପ୍ରଦାୟ। ତୁମେ ଏଇଟା କ'ଣ ଖେଳରେ ଭାବୁଛ ନା କ'ଣ, ଇସ୍କନ ଇସ୍କନ ଖାଇବା ପିଇବା ଟଙ୍କା ପଇସା ଅଛି ବୋଲି ଯେମିତି ବାହାର ଲୋକ ଭାବୁଛ, ତୁମେ କ'ଣ ସେମିତି ଭାବୁଛ ନା କ'ଣ, ତୁମେ ସେମିତି ଭାବିକି ବସି ଆସୁଛନ୍ତି, ଠକିଯିବ। ଏଇଟା ସତ୍ସମ୍ପ୍ରଦାୟଟା, ଏଇଟା ଭଗବତ ମହାପ୍ରଭୁଙ୍କ ଇଚ୍ଛାରେ କଳିଯୁଗରେ ଏଭଳିଆ ଗୋଟେ ସୋସାଇଟି ଆସିଛି। ଆକୁ ଦେଖିକି ବର୍ତ୍ତମାନ ଧର୍ମ ଲୋକମାନେ ଧର୍ମ ଜାଣିଲେ, ଯଦି ପ୍ରଭୁପାଦ ନ ଆସିଲେ ଧର୍ମ ଲୋକ ଜାଣିନଥିଲେ। ଆମେ ତ ଓଡ଼ିଶା ଜନ୍ମ ହେଇଥିଲେ, କେଉଁ ମଠକୁ କିଏ ଯାଉଥିଲା କହିଲେ, କେଉଁ ମଠକୁ ଭାବିଲେ କିଏ ଯାଉଥିଲା। ବଡ କାମ, ସବୁଠୁ ବଡ କାମ ହେଲା ଗାଁରେ ଅଷ୍ଟପରିଚ ଭୋଜନ ଇତ୍ୟାଦି ରାଧେଶ୍ୟାମ ହବ, ଖିଚୁଡ଼ି ଖାଇଦିଅ ସହିଲା, କିଏ ଜାଣିଥିଲେ ଧର୍ମ କ'ଣ। ତୁମେ କ'ଣ ଛୋଟ ପିଲା ଖେଳ ଭାବିଛ କି, ସବୁ ଆଜିକାଲି ଯେମିତି ସବୁ ଚାଲି ଆସୁଛ, ତୁମେ କୁଆଡେ କ'ଣ ସବୁ କଷ୍ଟ ପାଇକି କୁଆଡେ କ'ଣ ହେଇ ପଶି ଆସୁଛ, ପଶି ଆସିକି ତୁମେ ସବୁ ଦୁନିଆ ଫଲ୍ଟ ଦେଖିବ, ଇଏ ମହାରାଜ ଏହା କଲା, ତୁମେ ପ୍ରଭୁପାଦଙ୍କ ଶିଷ୍ୟଙ୍କର ଦୋଷ, ସୋସାଇଟିର ଦୋଷ, ନାଇଁ କୋଉ ଏ ମହାରାଜ ଠିକ, ସେ ମହାରାଜ ଠିକ, ତୁମେ ପାଗଳ ହେଇଯିବ, ପାଗଳ ହେଇଯିବ। ଏଇଟା ଗୋଟେ ବୋନାଫାଇଡ୍ ସମ୍ପ୍ରଦାୟ, ତୁମେ ସରଳ ନୁହଁ ସେଥିପାଇଁ ତୁମ ପାଇଁ ସବୁକିଛି ପ୍ରୋବ୍ଲେମ, ତୁମର ସ୍ୱୀକୃତି ନାହିଁ, ତୁମେ ସରଳ ନୁହଁ ସେଥିପାଇଁ ତୁମ ପାଇଁ ସବୁ, ତୁମେ ଯୁଆଡ଼େ ଯାଅ ତୁମେ ଲାଇଫରେ ପ୍ରୋବ୍ଲେମ ଆସିବ। କାହିଁକି ପ୍ରୋବ୍ଲେମଟା ତୁମ ତରଫରୁ କାହିଁକି ଆସୁଛି ନା, ଗୋଟେ ବୋନାଫାଇଡ୍ ଗୋଟେ ପ୍ରାମାଣିକ ସମ୍ପ୍ରଦାୟରେ ତୁମେ ତୁମର ଅଲଗା କାମନା ରହୁଛି, ସେ କାମନାଟା ଭଲ ହେଇପାରେ କିନ୍ତୁ ତୁମ ଇଚ୍ଛା ହିସାବରେ, ସେଟା ଭଗବାନଙ୍କ ଇଚ୍ଛା ହିସାବରେ ହଉନି, ସେଥିପାଇଁ ତୁମେ କଷ୍ଟ ପାଇବ। ନହେଲେ ତୁମେ ଏଇଟା ଗୋଟେ ଏତେ ବଡ଼ ପ୍ରାମାଣିକ ସମ୍ପ୍ରଦାୟ, ଭଗବାନଙ୍କର ନାମ ବ୍ରହ୍ମା ଶିବ ନାମକାରୀକୁ ପ୍ରଣାମ କରନ୍ତି ଆଉ ତିଳକ ଧାରଣ କଲେ, ଆଉ ତିଳକ ଧାରଣ ତିଳକ ନାଳି ତିଳକ ତିଳକ ଧାରଣ ମାତ୍ରେଣ ବୈଷ୍ଣବ ଭକ୍ତି ବର୍ଜିତା ତେ ବି ବ୍ରାହ୍ମଣା ପୂଜ୍ୟା କିମୁ ତାହା ମାନୁଷା। ପୁରୁଣାମାନଙ୍କର ଏସବୁ ମହିମାକୁ ଆଜି ଆଜିକାଲି କ'ଣ, ଆଜିକାଲି ଭୟ ଲାଗୁଛି କଥାବାର୍ତ୍ତା କରିବା, ଆରେ ଏମାନଙ୍କର ମାନବୀୟ ଗୁଣ ଗୁଡ଼ା ନାହିଁ, ଏମାନେ ବୈଷ୍ଣବ କ'ଣ ହେବେ, ବୈଷ୍ଣବ ଗୋଟେ ଛୋଟିଆ ଧର୍ମ। ତୁମେ ଚିନ୍ତା କର, ତୁମେ ପଛରେ କ'ଣ ଥିଲ, ପୂର୍ବରୁ କ'ଣ ଥିଲ, ତୁମ ଘରେ କେମିତି ଚଳୁଥିଲ, ଗୋଟେ ଅଫିସର ଅଫିସ ଗଲା ଲୋକ କେତେ ଡିସିପ୍ଲିନ ନେଇଛନ୍ତି, ତୁମେ କ'ଣ ଏତେ ଉଦ୍ଧତ ହେଇକି ତୁମେ କି ବୈଷ୍ଣବ ହଉ। କାଲିକାର ପିଲା ତୁମେ ସବୁ ଆଜି ଆସିଛ, ତୁମେ ଆସି ମଠ ମନ୍ଦିର ଗୁରୁ ସମ୍ପ୍ରଦାୟ କାହା କିଛି ମାନିବନି, କି ଭକ୍ତି କରିବ, କିଛି କରିପାରିବନି, କେଉଁ ଦୀକ୍ଷା ନେଇଥାଉ, କେତେ ବ୍ରାହ୍ମଣ ତୁମେ ପଇତା ପକେଇଥାଉ, ଘରକୁ ପଳେଇବ, ପାରିବନି କିଛି, ତୁମେ ଜାଣିନ ଏଇଟା ଗୋଟେ ପ୍ରାମାଣିକ ସମ୍ପ୍ରଦାୟ। ଆଉ ଏଇଟା ବୈଷ୍ଣବ ପଥ, ଏଇଟା ଗୋଟେ ଉଜ୍ଜଳମୟ ପଥ, ତୁମେ ସରଳ ହୁଅ, ତୁମେ ନିଷ୍କପଟ ହୁଅ, ତୁମେ ଭଗବାନଙ୍କୁ ପ୍ରାର୍ଥନା କର, ତୁମ ଫଳ ତୁମକୁ ମିଳିବ, କିଏ କ'ଣ କଲା ତୁମେ ଏଇଟା ଦେଖନି, କାରଣ ସମସ୍ତେ ତାଙ୍କର ସ୍ୱୀକୃତି ହିସାବରେ ଶରଣାଗତି ହିସାବରେ କାର୍ଯ୍ୟ କରୁଛ। ତୁମେ ସୂର୍ଯ୍ୟଭକ୍ତଙ୍କୁ ଚାହୁଁଛ ଜାଣିବା ପାଇଁ, ତୁମେ ଶୁଦ୍ଧ କି ଫାଷ୍ଟ ଚିନ୍ତା କର, ସିଏ ଭୁଲ, ସିଏ କିଏ ଶୁଦ୍ଧ ଭକ୍ତ, କିଏ ଶୁଦ୍ଧ ଭକ୍ତ ତୁମେ କାହିଁକି ଚିନ୍ତା କରୁଛ, ତୁମେ ଶୁଦ୍ଧ କି, ତୁମେ ତ ଶୁଦ୍ଧ ହେଇନି, ତୁମେ ଶୁଦ୍ଧ ଭକ୍ତ ଖୋଜିବା ଆବଶ୍ୟକ ନାହିଁ, ତୁମେ ଶୁଦ୍ଧ ହେଇ ତୁମ ପାଖକୁ ଶୁଦ୍ଧ ଗୁରୁ ଆସିକି ପହଞ୍ଚିବେ। ଆମର ଭାବନା ହିସାବରେ ଭଗବାନ ଦେବେ, ଭଗବାନ ପରମାତ୍ମା ଆମ ହୃଦୟ ଭିତରେ ଅଛନ୍ତି, ତୁମର ତ ଭାବନାଟା ଶୁଦ୍ଧ ନାହିଁ, ତୁମକୁ କୌଣସି ଜିନିଷ ମିଳିବନି। ଇଏ ବହୁତ ସୂକ୍ଷ୍ମ ଜିନିଷ ନା, ତିଳକ ଧାରଣ ମାତ୍ର ନା ବୈଷ୍ଣବ ଭକ୍ତି ବର୍ଜିତା, କିଏ ଲେଖୁଛୁ ପୁରାଣରେ ଲେଖୁଛି, ତେ ବି ବ୍ରାହ୍ମଣ ପୂଜ୍ୟା, ବ୍ରହ୍ମା ତାକୁ ଦେଖିଲେ ପ୍ରଣାମ କରନ୍ତି, କ'ଣ ହେଇଥିବ, ସେ ତିଳକ ଧାରଣ କରିଥିବ, ଆଉ କ'ଣ କରିଥିବ, ଭକ୍ତି ବର୍ଜିତା, ଭକ୍ତି ନଥିବ ତାର ହେଇଥିବ, ଖାଲି ତିଳକ ଧାରଣ କରିଥିବ, ତେ ବି ବ୍ରହ୍ମଣ ପୂଜ୍ୟ, ତାକୁ ବ୍ରହ୍ମା ପୂଜା କରନ୍ତି, କି ମୁଁ ତ ଆପଣ ମାନୁଷା, ମଣିଷ କଥା କ'ଣ କହିବ, ଇଏ କାଲିକର ଛୁଆ ହେଇଛି, କେଉଁଠୁ ପାଠଶାଠ ପଢ଼ି ଚାଲି ଆସୁଛନ୍ତି, କୁଆଡ଼େ କଷ୍ଟ ପାଉଥିଲା, ମାୟାର ଲାତ ଖାଇ ଖାଇ ମୁହଁ ବୁଲୁଥିଲା, ସିଏ ଆସିବେ ସାଙ୍ଗେ ସାଙ୍ଗେ, କେତେ ବର୍ଷର ଭକ୍ତ ସେ ପ୍ରଭୁପାଦଜୀଙ୍କର ଶିଷ୍ୟ, କ'ଣ ତାଙ୍କ ନାଁରେ ସବୁ କହିବେ, ତାଙ୍କ ନାଁରେ ଲେଖିବେ, ସେମାନେ କେତେ ବଡ଼ ଡେଡିକେସନ କରିଛନ୍ତି ତାଙ୍କୁ, କ'ଣଟା କ'ଣଟା ଭକ୍ତ ତୁମେ ଜାଣିଛ, ଦୁଇ ପଇସା ପଡ଼ିଦେଲ, କ'ଣଟା ଗୋଟେ କରିଦେଲ, ତୁମେ ଗୋଟେ ପଣ୍ଡିତ ହେଇଗଲ ନା କ'ଣ, ଏ ପାଗଳ ହେଉଛନ୍ତି ନେଟ୍ ଯୋଗୁଁ, ତାଙ୍କ ସରଳତା ସବୁ ନଷ୍ଟ ହେଇଯାଉଛି ନା, ଆଗରୁ ଆମେ ସୁଖୀ ଜାଣିନଥିଲୁ, ଆମେ କେବଳ ଗୁରୁ ଜାଣିଥିଲୁ, ଗୁରୁ ପ୍ରଭୁପାଦ, ପ୍ରଭୁପାଦଙ୍କ ଗ୍ରନ୍ଥ, ଗୁରୁ ଯାହା କହିଲେ, ବର୍ତ୍ତମାନ ଏମାନେ କ'ଣ, ଏମାନେ ଦୁଇଟା ଜିନିଷ ପୁରା ଫୋକସ୍ କରିପାରିବେନି, କାରଣ ଯେଉଁ ନେଟ୍ ଦେଖିଲେ ଇଏ ହଜାର ଗୁରୁ କଲେ,
ହଜାର ଲୋକଙ୍କ କଥା ଶୁଣିଲେ ଆଉ ତାଙ୍କର ଆଉ ଗୋଟିଏ କଥା ଉପରେ ମୁଣ୍ଡ କେତେବେଳେ ରହିପାରିବ, ତାଙ୍କ ମୁଣ୍ଡଟା ସବୁବେଳେ ହଲଚଲ ହବ, ଗୁରୁ ବାଣୀରେ ତାଙ୍କ ସ୍ଥିରତା ଆସିବ। ମୁଁ କାହାକୁ ସମାଲୋଚନା କରୁନି, ଘୃଣା କରୁନି, କିନ୍ତୁ ଏଟା ପ୍ରୋବ୍ଲେମ୍ ହବ ହିଁ ହବ। ସତୀତ୍ୱ କେବଳ ରହିବନି, ତୁମର କେବଳ ସତୀତ୍ୱ ରଖିପାରିବନି, ଏଇଟା ହିଁ ପ୍ରୋବ୍ଲେମ ବର୍ତ୍ତମାନ ହେଇଛି। ବହୁତ ଗ୍ରନ୍ଥ ବହୁତ କଥା ଲୋକଙ୍କୁ ବିଶେଷ ସାହାଯ୍ୟ କରିବନି। ଯିଏ ଏନଫ୍ ମ୍ୟାଚ୍ୟୁର୍ଡ ନୁହେଁ, ଯିଏ ପରିପକ୍ୱ ନୁହେଁ, ସେ କ'ଣ ହବ? ସବୁବେଳେ ସନ୍ଦେହ ଆଣିବ, ଗୁରୁ ବୈଷ୍ଣବଙ୍କୁ ସନ୍ଦେହ ଆଣିବ, ସାଧୁଗୁରୁଙ୍କୁ ସବୁବେଳେ। ତୁମେ ପ୍ରଭୁପଦଙ୍କ ଗ୍ରନ୍ଥକୁ ପଢ଼ିବା ଦରକାର, ପ୍ରଭୁପଦଙ୍କ କଥାକୁ ଶୁଣିବା ଦରକାର, ନିଜର ଗୁରୁବର୍ଗଙ୍କର କଥାକୁ ଶୁଣିବା ଦରକାର। ଅନ୍ୟମାନଙ୍କୁ, ଅନ୍ୟମାନେ ବୈଷ୍ଣବ ଅଛନ୍ତି, ତାଙ୍କ କଥା ତୁମେ ଶୁଣ, କିନ୍ତୁ ୟାର ଅର୍ଥ ନୁହେଁ ତୁମେ ଗୋଟେ କର୍ଣ୍ଣ ଲାମ୍ପଟେ ଖାଲି ବଢ଼େଇବ କି ତୁମର କୌଣସି ଆନୁଗତ୍ୟ ଆସିବନି। ଶ୍ରବଣ କୀର୍ତ୍ତନର ଅର୍ଥଟା କ'ଣ? ଶ୍ରବଣ କୀର୍ତ୍ତନ ଅନୁଗତ୍ୟ ହେଲା ତୁମର ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟ ବଢ଼ିବ। ଏଇଟା ତ ବଢ଼ୁନି, ତୁମେ ବହୁତ କିଛି ଶୁଣୁଛ, ବହୁତ କିଛି ଜାଣିଛ, ତାର ମୂଲ୍ୟଟା କ'ଣ ଅଛି? ତୁମ ମୂଲ୍ୟଟା ତୁମେ ତୁମ ପାଖରେ ରଖ। ଆମେ ଆମେ ଚାହୁଁଛନ୍ତି ଗୋଟେ ଫର୍ମାଟ୍ରେ ଆସୁଛୁ, ଆଉ ଏଇଟା ହେଉଛି ବୈଷ୍ଣବ ଫର୍ମାଟ୍। ବୈଷ୍ଣବମାନଙ୍କର ତାଙ୍କ ରାସ୍ତାଟା ହେଉଛି ଏଇଟା। ତୁମେ ବହୁତ ବଡ଼, ଜଗତର ବହୁତ ବଡ଼ ଶ୍ରେଷ୍ଠ ପଣ୍ଡିତ ହେଲେ ବି ତୁମେ ଗୁରୁ ବୈଷ୍ଣବଙ୍କର ଦାସ। ତୁମର ଏଇ ଆନୁଗତ୍ୟରେ ତୁମେ ଆସୁନି, ତୁମେ ବହୁତ କିଛି ଜାଣିକି ବହୁତ କିଛି ପଢ଼ିକି ବହୁତ ବଡ଼ ସ୍କଲାର ହଜାର ଭକ୍ତ ତିଆରି କଲେ ତୁମର କ'ଣ ହବ? କିଛି ହବନି। ତୁମର ଆନୁଗତ୍ୟ ଗୁରୁ ବୈଷ୍ଣବ ପ୍ରତି ନାହିଁ ନା? ତୁମେ ଯଦି ହବ ତୁମେ ଯାହାକୁ ତିଆରି କରିବ ସେମାନେ ବି ସେମିତି ହେବେ। ମୁଖ୍ୟ ପ୍ରଚାରର ପ୍ରଚାର କର, ସେବା କର, ଭଜନ କର, ସବୁଥିରେ ଜିନିଷଟା କ'ଣ? ମୁଖ୍ୟ ଜିନିଷଟା କ'ଣ? ଆଚାର୍ଯ୍ୟ ଆନୁଗତ୍ୟ। ଆଚାର୍ଯ୍ୟ ଆନୁଗତ୍ୟ ନହେଲେ ଭଜନ ବି ହବନି। ଭଜନଟା ତ ଛୋଟ ବୋଲି ଭାବି ଦେଉଛ କାହିଁକି ତୁମେ? ଚାଲ ତୁମେ କେଉଁଠି ରହିବ, ମୁଁ ତୁମେ ନେଇ ଛାଡ଼ିଦେବି, ତୁମେ ବୃନ୍ଦାବନ ରହିବ, ମାୟାପୁର ରହିବ, କେଉଁଠି ରହିବ, ତୁମେ ଖାଇବା ପିଇବା ଯୋଗାଇ ଦିଆ ହବ। ଦେଖ ମାଳାକଳ ବସିକି ଭଜନ କଲ, କୃଷ୍ଣଙ୍କୁ ଚିନ୍ତା କର ଆଗେ। ତୁମ ମନ କେଉଁଠି ରହୁଛି ଆଗେ ଦେଖିଲ, ଆଗେ ତୁମେ କୁଆଡ଼େ ଯିବ, ତୁମେ କେଉଁଠିକି ଯିବ ମୋତେ କୁହ। ତୁମେ କିଛି କରା ମାନେ ମନ୍ଦିର ଖାଲି ତୁମେ ଖାଇବାକୁ ଦିଆ, ତୁମେ ଖାଲି ବସ ବସି, ତୁମ ମନଟା କେଉଁଠି ରହୁଛି? ତୁମ ମନକୁ ଜଗିଲା ଆଗେ, ତୁମ ମନକୁ ଖୋଜିକି ପାଉଛ ନା? କୃଷ୍ଣ ଖୋଜିବ, କୃଷ୍ଣ କ'ଣ ଖୋଜିବ? ଏ ବଡ଼ ବଡ଼ କଥା କହିଲେ କୁଆଡ଼େ ବଡ଼ ପଢ଼ି ଦଉଛ, ସେ ଶୁଣି ଦଉଛ, ଏ କଥା ତା କଥା ଶୁଣିଦେଇ ଗୋଟେ କହି ପକଉଛ, ତୁମେ ପଣ୍ଡିତ ହେଇଗଲ ନା କ'ଣ? ତୁମ ମନ କେଉଁଠି ଅଛି ଚିନ୍ତା କରୁନା ଆଗେ, ତୁମ ମନକୁ ଧରି ପଡ଼ୁଛ କି? କୃଷ୍ଣ କ'ଣ ତୁମେ ଖୋଜୁଛ? ତୁମ ମନକୁ ଖୋଜିକି ପାଉନ, ମୋ ମନ କେଉଁଠି? ସେଠି ତ ପାଉନା, କୃଷ୍ଣ କ'ଣ ପାଇବ? ତୁମେ ଗୁରୁ କ'ଣ ପାଇବ? ତୁମେ କେବେ ଚିନ୍ତା କରୁଛ ମୋ ମନ କେଉଁଠି ରହିଛି? ମନ ଯାଇ କୁଆଡ଼େ ତୁମକୁ ବୁଲଉଛି, ଘୁରଉଛି? ବର୍ତ୍ତମାନ ମନର ଦାସ ହେଇଛ, କୁଆଡ଼େ ଘୁରେଇକି ନେଇ ଫୋପାଡ଼ୁଛି, ତୁମେ କ'ଣ କୃଷ୍ଣଙ୍କୁ ପାଇବ? ଯେତେ ଭଜନର ଯେତେ ଯାହା କିଛି ରହିଛି ନା, ଭଗବାନ କାହିଁ ଅର୍ଜୁନକୁ ଆଜି ଏତେ ବାଡ଼ଉଛନ୍ତି? ଏ ଆସିବା ଗୀତାର, ତୁ ବହୁତ ସ୍କଲାର, ବହୁତ ବୈଦିକ ନିୟମ କହୁଛୁ, କିନ୍ତୁ ତୋର ଗୋଟିଏ ଜିନିଷ ଲସ୍ ହେଉଛି, ଗୋଟିଏ ଜିନିଷ ମିସ୍ ପଏଣ୍ଟ କରୁ। ତୁ ମୋର ଆନୁଗତ୍ୟ ଆସିବା ଦରକାର, ଆନୁଗତ୍ୟ ନହେଲେ କିଛି ହବନି। ଆନୁଗତ୍ୟ ବିନା ଜ୍ଞାନ ବୈରାଗ୍ୟ ସାଧନ ଏଇଟା ଗୋଟେ ବନ୍ଧ୍ୟା ବୋଲି ଜାଣ। ବନ୍ଧ୍ୟା ମାନେ କ'ଣ? ସନ୍ତାନ ଫଳ କି ଦେବନି, ଆନୁଗତ୍ୟ ବିନା କିଛି ହବନି। ଆଉ ଗୁରୁ ବୈଷ୍ଣବଙ୍କ ଆନୁଗତ୍ୟ ହୃଦୟ ଭିତରେ ନାହିଁ, ବାହ୍ୟ ଉପାସନାର କ'ଣ ଅଛି? ବାହ୍ୟ ଉପାସନା କ'ଣ ଅଛି? ତୁମେ କାହାକୁ ଦେଖି ପ୍ରଣାମ କରିଦେଲ, ଗୁରୁଙ୍କ ବେଶ ପୂଜାରେ ଗ୍ଲୋରିଫିକେସନ କରିଦେଲ, ଗୁରୁଙ୍କର ମନ୍ତ୍ର ଉଚ୍ଚାରଣ କରିଦେଲ, କିନ୍ତୁ ଅନ୍ତରରେ ତୁମର ଆନୁଗତ୍ୟଟା ନାହିଁ। ଆନୁଗତ୍ୟ ତୁମର ନାହିଁ, ସେତେବେଳେ ଭଜନର ଫଳ କି ତୁମକୁ ଆସିବନି, ସବୁ ବନ୍ଧ୍ୟା ହେଇଯିବ। ଜ୍ଞାନ ବୈରାଗ୍ୟ ଯାହା ତୁମର ରହିଛି ସବୁ ବେକାର ହେଇଯିବ। ଏଇଟା ଆନୁଗତ୍ୟର କଥା ହଉ, ଏଇ କଥାରେ ମୁଁ କହୁଥିଲି ନା, ଏଥିରେ ଫଳ କାହିଁ ମିଳିବନି? ଅନ୍ୟ ଅନ୍ୟ ଅଭିଳାଷ ଆସିଗଲା ଗଲା, ସେଥିରେ ବହୁତ ସାବଧାନ ରହିବାକୁ ପଡ଼ିବ। ସାବଧାନର କଥା ଏଇଟା, ଆମେ ଯଦି କୃଷ୍ଣ ପାଇବାର ଅଛି, ଜୀବନ ବିତେଇବା ପାଇଁ ନୁହେଁ, ଏଇଟା କୃଷ୍ଣ ପାଇବା ପାଇଁ। ନିନ୍ଦା ଏଇ କଥାରେ ପଡ଼ିଥିଲା ନା, କର୍ମକାଣ୍ଡ ତୁମେ ନିନ୍ଦା କରିପାରିବନି, କର୍ମକାଣ୍ଡ ସଂସ୍କାର ଦଉଛି, ଏ ସଂସ୍କାର ନାହିଁ ବୋଲି ହିଁ ଆଜି ଧରିପାରୁନି ଜଣେ ଭକ୍ତି, ସେ ଗୁରୁ ବୈଷ୍ଣବ ଧରିପାରିବନି, ସେ ବୁଝିପାରିବନି। ତାର ତାର ଯାହା କୁହାଯାଏ ତାର ବୁଦ୍ଧି ପରିପକ୍ୱ ଅବସ୍ଥାକୁ ଆସି ସେ କିଛି ବୁଝିପାରିବନି, ଏ ଅର୍ଥଟା କ'ଣ, ସେ କିଛି ବୁଝିପାରିବନି। ଗୋଟେ ଆନୁଗତ୍ୟ କ'ଣ, ସେବା କ'ଣ, ଭାବ କ'ଣ, ତାର ଅଲଗା କାମ ରହୁଛନ୍ତି, ତାକୁ ସବୁଗୁଡ଼ା କଷ୍ଟ ଲାଗେ। ଖାଲି ଠେଲି ପେଲି ହେଇକି ଯେମିତି କରନ୍ତି ସେ ସେଭଳିଆ କରିବ, କେଉଁଟା ତୁମକୁ ଭଲ ଲାଗୁଛି କୁହ ଦେଖିବା? ଜଣେ ସାଧ ଖାଲି ଚିନ୍ତା କରୁ ମୋତେ କ'ଣ ଭଲ ଲାଗୁଛି, କ'ଣ ଭଲ ଲାଗିବ ବୋଲି, କ'ଣ ଭଲ ଲାଗିବ? ଭଲ ଖାଇବା, ପ୍ରଜ୍ୱଳପ କରିବା, ଘୁରିବା, ତିନିଟା। ଧାର୍ମିକ ଲୋକମାନଙ୍କର ଏଇଟା ହେଉଛି ଏଣ୍ଟରଟେନମେଣ୍ଟ। ଧାର୍ମିକ ଲୋକ ଯେଉଁମାନେ, ତାଙ୍କର ତ କିଛି ରେସ୍ପନ୍ସିବିଲିଟି ରହୁନି, ଯେଉଁମାନେ ରେସ୍ପନ୍ସିବିଲ
ଧାର୍ମିକ ଲୋକମାନେ ମନ୍ଦିର ଚାଲିଛି କେମିତି, ଯେଉଁମାନଙ୍କର ରେସ୍ପନ୍ସିବୁଲ ନାହିଁ, ଧାର୍ମିକ ପର୍ସନ ହେଇଛନ୍ତି କିନ୍ତୁ ଦାୟିତ୍ୱ କିଛି ରଖୁନାହାନ୍ତି, ସେମାନେ ସିରିୟସ୍ ନୁହନ୍ତି। ସିରିୟସ୍ ଯେଉଁମାନେ ଧର୍ମ ପଥକୁ ଆସିକି ସିରିୟସ୍ ନୁହଁ, ତାଙ୍କର ସବୁବେଳେ ତିନିଟା ଜିନିଷ ଉପରେ ଲକ୍ଷ୍ୟ ରହିଥିବ, କେଉଁଠି ଭଲ ଖାଇବା, ଆଉ ଘୁରିବା, ଆଉ ଗୋସିପିଂ କରିବା, ଏତିକି ତାଙ୍କର କାମ। ଏ ଯେମିତି ବାହାରେ ବାହାରେ ଯେଉଁ ପିଲା ଗୁଡ଼ାକ ମୁଁ ଯେ ଚାକିରି କରୁନି, ଘରେ ବାପର ପଇସା, ସେ କ'ଣ କରୁଛି, ଫୁର୍ତ୍ତି କରୁଛି, କେଉଁ ଦିନ ଫୁର୍ତ୍ତି କରୁଛି, ଦେଖ ହୋଟେଲ ଖାଇଲା, ହ୍ୟାଣ୍ଡ ଦେଲା ବୁଲିଲା, ଏ ମୋବାଇଲରେ ଗପିଲା। ଧର୍ମଟା ଏମିତିକା ଜିନିଷ ନୁହେଁ, ଏ ଗୋଟେ ଗମ୍ଭୀର ଜିନିଷ ନା। ତୁମର ଆନୁଗତ୍ୟ ନହେଲେ ତୁମର ଏଇ ମେଣ୍ଟାଲିଟି ଆସିବ, ମନ ରଖିତ, ମୁଁ କ୍ରିଟିସାଇଜ୍ କରି କହୁନି, ଏଇ ମେଣ୍ଟାଲିଟି ଆସିବ, ମୁଁ ଆଖି ଆଗରେ ଦେଖି ଦେଖିକି ଆସିଛି। ଶୁଦ୍ଧ ଭକ୍ତଙ୍କର ଛାଟ ଖାଇଥିବା ଲୋକ ବି ଏମିତି ହେଇଯାଉଛନ୍ତି, ତୁମେ କାଲି ଆସିଛ ଗୁରୁଙ୍କର ସଙ୍ଗ ପାଉନ, ଆମେ ଡାଇରେକ୍ଟ ଯାହା କୁହନ୍ତି ଡାଇରେକ୍ଟ ଇନଷ୍ଟ୍ରକ୍ସନରେ ସେବା କରୁଥିଲୁ, ଡାଇରେକ୍ଟ ଇନଷ୍ଟ୍ରକ୍ସନରେ ତାଙ୍କ ଆଖି ଆଗରେ ରହୁଥିଲୁ, ଆଉ ମାଡ ମାନେ ତୁମର ଫୁର୍ସତ ମିଳିବନି, ଟିକେ ଭୁଲ କଲେ, ଆଉ ସେମାନଙ୍କର କତୁରୁ ଛାଟ ଖାଇଥିବା ଲୋକ ବି ଖସି ଯାଉଛନ୍ତି। କାହିଁକି ଯେତେବେଳେ ତୁମର ଇତର କାମନା ଚାଲିଲେ ଆସିବ, ଆଉ ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟ ରହିବ, ଅନ୍ତରରେ ତୁମର ଆନୁଗତ୍ୟ ବିଲକୁଲ ନାହିଁ, ତୁମର ସବୁ କିଛି ଜିନିଷ ସବୁ ବଦଳିଯିବ, ଜୀବନଟା ବେକାର ହେଇଯିବ ଭକ୍ତିପଥରେ। ଏଠୁ ଆନୁଗତ୍ୟପୂର୍ଣ୍ଣ ଏଇଟା ଜିନିଷ, ଭଗବାନ ଏଇଥିପାଇଁ ଅର୍ଜୁନଙ୍କୁ ଯେତେ ପ୍ରକାର ଯୁକ୍ତି ଅଛନ୍ତି, ପ୍ରଥମେ ଗାଳି ଦେବେ ସେଥିପାଇଁ ନା, ପ୍ରଜ୍ଞାବାଦଶ୍ଚ ଭାସତେ ଅସୁଚ୍ୟାନାମ ଅନୁସୂଚ୍ୟତ୍ୱଂ ପ୍ରଜ୍ଞାବାଦଶ୍ଚ ଭାସତେ, ଗୋଟେ ପଣ୍ଡିତ ଭଳିଆ କଥାବାର୍ତ୍ତା କରୁଛୁ, ଗୋଟେ ଆନୁଗତ୍ୟ ଦ୍ୱାରା ନାହିଁ କଥାବାର୍ତ୍ତା, ଗୋଟେ ଏମିତି ଯୁକ୍ତି କରିକି ନା, ତ ଅଫି ତ୍ରୈଲୋକ୍ୟ ଦେଖୁନା କେମିତି ଶବ୍ଦ ଲଗାଉଛନ୍ତି, ତିନି ଲୋକର ମୁଁ ହେଲେ ବି ମୁଁ ଯୁଦ୍ଧ କରିବି। ଜ୍ଞାନୀ ଲୋକ ତୁମେ ଜ୍ଞାନୀ ହୁଅ କ'ଣ ବି ହୁଅ, ଆନୁଗତ୍ୟ ନହେଲେ କୌଣସି ଜିନିଷ ସିଦ୍ଧି ହେବନି। ତେଣୁ ଏଇ ଯେଉଁ ସାଧୁର ଆନୁଗତ୍ୟ, ଶାସ୍ତ୍ରର ଆନୁଗତ୍ୟ, ସମ୍ପ୍ରଦାୟର ଆନୁଗତ୍ୟ, ଇଏ ବଡ଼ ସବୁ ମାର୍ମିକ ଜିନିଷ ନା, ଆରେ ଜାଣିବାର କ'ଣ, ତୁମେ ବହୁତ କିଛି କୁଡ଼େ, ଆଜିକାଲି ସବୁ ଏଗୁଡ଼ା ଭାରି ପଡ଼ିଲା, ସବୁ ବହିପତ୍ର ଭାରି ପଡ଼ିଲା, ମୋବାଇଲରେ ସବୁ ଭାରି ପଡ଼ୁଛି, କିଏ କୁଆଡ଼େ କ'ଣ କହୁଛି, ଆରେ ହଜାର ଲୋକ ଗୋଟେ କଥାକୁ ହଜାର ପ୍ରକାର କହୁଛନ୍ତି, ତୁମେ ଏଗୁଡ଼ା ଶୁଣିଦେଲେ ତୁମେ ବି ହଜାରରେ ଏକ ଯୋଡ଼ି ହେଇଗଲେ, ତୁମେ କେତେ ହେଲା ହଜାର ଏକ କଥା କହିବ। ଗୀତା ଉପରେ ଜଣେ ପ୍ରବଚନ ଦେଉଛନ୍ତି, ଏଭଳିଆ କେତେ ଲୋକ ଗୀତା ଉପରେ ପ୍ରବଚନ ଦେଉଛନ୍ତି, ତୁମେ ଯଦି ସବୁ ଗୋଟେ ସେ ପ୍ରତି ଶ୍ଳୋକକୁ ସମିତି କତିରୁ ଶୁଣିଦେଲେ ତୁମେ ଗୋଟେ ନୂଆ ପ୍ରବଚନ ବି ବାହାରିବ, ହେଇପାରିବ କି ନାହିଁ। ସମସ୍ତେ କହୁଛନ୍ତି ତୁମେ ତା ଦେହରୁ ସମସ୍ତେ ସମସ୍ତେ କିଛି ନୂଆ ନୂଆ କଥା କହିବେ, କାରଣ ଭଗବାନ କଥା କହୁଛନ୍ତି ନା, ତୁମେ କଲେକ୍ଟ କରିଦେଲ, ତୁମେ ହଜାର ଏକ ପଏଣ୍ଟ ପାଇଯିବ, ପୁଣି ତା ଦେହରେ ତୁମେ ବି ଯୋଡ଼ିବ କିଛି, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ତୁମର ସମୟ ଶକ୍ତିକୁ ତୁମେ ଭଗବାନ ପାଖରେ ନେଉଛ, ଇମ୍ପୋର୍ଟାଣ୍ଟ ହେଉଛି ତୁମେ ଯାହା କରୁଛ ସେଥିରେ ତୁମର ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟଟା ବଢ଼ୁଛି କି ନାହିଁ, କିମ୍ବା ସ୍ୱତନ୍ତ୍ର ମେଣ୍ଟାଲିଟି ଆସୁଛି, ବି କେୟାରଫୁଲ, ଏ ଦୁଇଟା ତୁମକୁ ଜଜ୍ କରିବାକୁ ପଡ଼ିବ। ତୁମ ମନକୁ ତୁମେ ଦେଖ, ତୁମ ଚେତନାକୁ ତୁମେ ଦେଖ, ମୁଁ କୃଷ୍ଣ ଚେତନାରେ ଏଇ ସେବାଟି କଲା ପରେ ମୋର ସ୍ୱତନ୍ତ୍ର ଭାବନା ଆସୁଛି, ବାପରେ ଆନୁଗତ୍ୟଟା ବଢ଼ୁଛି ଗୁରୁଙ୍କ ପ୍ରତି। ଯଦି ଆନୁଗତ୍ୟ ବଢ଼ୁନି, ସ୍ୱତନ୍ତ୍ର ଭାବନା ଆସୁଛି, ତୁମର କ୍ଷତି ହେଇଯିବ, ଲାଭ କିଛି ହେବ, କିଛି ଲାଭ ହେବ, ଯେଉଁଦିନ ହେଲେ ତୁମେ ନିରାଶିକି ଫେରିବାକୁ ପଡ଼ିବ, ଏଇଟା ମନେ ରଖିବାକୁ ପଡ଼ିବ। ତେଣୁ ବୈଦିକ ଯେଉଁ ଧର୍ମ ଗୁଡ଼ିକ ରହିଛି ବା ବୈଦିକ କର୍ମକାଣ୍ଡ ସେକ୍ସନ ଯେଉଁ ଗୁଡ଼ିକ ସବୁ ରହିଛି, ସବୁ ବହୁତ ଶୃଙ୍ଖଳା ଜିନିଷ। ସେଇଟା ଅର୍ଜୁନଙ୍କର ଯୁକ୍ତିଟା ଗୋଟେ ଦୃଷ୍ଟିରୁ ବହୁତ ସୁନ୍ଦର, ବର୍ଣ୍ଣାଶ୍ରମ ଦୃଷ୍ଟିରୁ। ଏ ବର୍ଣ୍ଣଶଙ୍କର ସ୍ୱଭାବରେ ହେଲେ କେବେ ବି ସେମାନେ ବୈଷ୍ଣବ ଧର୍ମ ବୁଝିପାରିବେନି, ହେବେନି କେବେ, ହେଇପାରିବେ କେବଳ ଯଦି ଏମ୍ପାୱାର୍ଡ ଆଚାର୍ଯ୍ୟ, ଯିଏ ପ୍ରଭୁପାଦ ଯାଇଥିଲେ ପୁରା ଶକ୍ତି ସମ୍ପନ୍ନ ଆଚାର୍ଯ୍ୟ, ତାଙ୍କର ଶକ୍ତିକୁ ସ୍ୱତନ୍ତ୍ର କୃପା କରିକି ସେ ପୁରା ଚେଞ୍ଜେସ୍ କଲେ। ବର୍ତ୍ତମାନ ଦେଖୁନା ଆଉ କ'ଣ ବିଦେଶରେ ପାରି ହେଉଛି, ବିଦେଶରେ ସବୁ ମନ୍ଦିର ଅଛି, ସବୁ ଅଛି, ସବୁ ଇଣ୍ଡିଆନ ଚଳୁଛନ୍ତି ନା, ସବୁ ଯୁଆଡ଼େ ଯେଉଁ ସବୁ ଇଣ୍ଡିଆନ କମ୍ୟୁନିଟି, ଏଇ ଫ୍ରାନ୍ସରେ ପ୍ୟାରିସ୍, ଆଜି ପଢ଼ୁଥିଲେ ପ୍ରଭୁପାଦଙ୍କର ସେ କିଏ ପଠେଇଥିଲେ ପ୍ୟାରିସ୍ରେ, ପ୍ରଭୁ ଯାଇ ପ୍ରଭୁପାଦ ଯାଇ ପ୍ୟାରିସ୍ରେ ପହଞ୍ଚିଲା ବେଳକୁ ଇଣ୍ଡିଆନ ଆମ୍ବାସଡର ଯିଏ ପ୍ୟାରିସ୍ରେ ଅଛି, ସି ବି ଆସିଛି ପ୍ରଭୁପାଦଙ୍କୁ ୱେଲକମ୍ କରିବା ପାଇଁ। କେତେ ରାଧା ବାଲେଶ୍ୱର ଏତେ ସୁନ୍ଦର, ସେ ପୁରା ଗୋବିନ୍ଦଙ୍କ ଭଳିଆ, ଏତେ ସୁନ୍ଦର ଠାକୁର, ଏତେ ହସ ହସ ମୁଖ, ଏତେ ବଢ଼ିଆ ଭଙ୍ଗୀ ତାଙ୍କର। ପ୍ରଭୁପାଦ ଇନଷ୍ଟଲ କଲାବେଳେ ତାଙ୍କୁ ଯେତେବେଳେ ପ୍ରତିଷ୍ଠା କରିଛନ୍ତି, କାରଣ ତାଙ୍କର ଏମିତି ଶକ୍ତି ଅଛି, ସେ ଯେଉଁ ଠାକୁରଙ୍କର ଯେଉଁ ନାଁ ଦେଇଛନ୍ତି, ଯେମିତି ଜାଗାରେ ରହିଛନ୍ତି, ତାଙ୍କର କିଛି ମହିମା ଅଛି, କାରଣ ପ୍ୟାରିସ୍ରେ ଲୋକମାନେ ବହୁତ ସୁନ୍ଦର ଦେଖିବା ପାଇଁ। ଆଉ ଆଉ ମାନେ ଯେଉଁ କନ୍ୟାମାନେ ବା ଝିଅମାନେ ଭାରି ସୁନ୍ଦରୀ। ପ୍ରଭୁପାଦ କହିଲେ ମୁଁ ଏଇ ଯେଉଁ ରାଧା ପାରେଶ୍ୱରଙ୍କୁ ପ୍ରତିଷ୍ଠା କରୁଛି କୃଷ୍ଣଙ୍କୁ, ଇଏ ସବୁ ଝିଅ ଗୁଣଙ୍କୁ ଆଟ୍ରାକ୍ଟ କରି, ଏ କୃଷ୍ଣ ଚେତନାକୁ, ବହୁତ ସୁନ୍ଦର ଦେଖିବା ପାଇଁ, ଠାକୁର ଏତେ ସୁନ୍ଦର ସେଠି ଦେଖି ସବୁ ଇଣ୍ଡିଆନ କମ୍ୟୁନିଟି। ବର୍ତ୍ତମାନ ପ୍ରଭୁପଦଙ୍କ ଶିଷ୍ୟମାନଙ୍କର ସେଟା ସମସ୍ତେ ଫୋକସ୍ ବର୍ତ୍ତମାନ ୱେଷ୍ଟରେ ଦେଖ, ଯେତେ ଯେତେ ମହାରାଜ ମାନେ ସବୁ ୱେଷ୍ଟକୁ ଫୋକସ୍ କରୁଛନ୍ତି, କାହିଁକି ନା ଆମ ଗୁରୁ ଗୁରୁଦେବ ପ୍ରଭୁପାଦ ବିଦେଶରୁ ହିଁ ପ୍ରଚାର ଆରମ୍ଭ କରିଥିଲେ, କିନ୍ତୁ ବିଦେଶ ଭୂମିରେ ବର୍ତ୍ତମାନ ବିଦେଶ ପ୍ରଭୁପାଦ ସମ୍ପର୍କ ତୁମେ ଲୋକାଲ ଡିଭୋଟି କଲେକ୍ଟ କର, ପାରିବା କଷ୍ଟ ନା ସେମାନଙ୍କୁ ଏମ୍ପାୱାର୍ଡ ଦରକାର, ତଥାପି ସେମାନେ ପ୍ରଭୁପଦଙ୍କ କୃପାକୁ ନିର୍ଭର କରି ଚଲେଇଛନ୍ତି। ସହଜ ନୁହେଁ, ଯେଉଁମାନଙ୍କର ବର୍ଣ୍ଣାଶ୍ରମ ଧର୍ମ ପାଳନ କରୁନାହାନ୍ତି ତାଙ୍କୁ ଏ ପଥକୁ ଆଣିକି ତାଙ୍କୁ ରଖିବାଟା ଏତେ ସହଜ ନୁହେଁ। ସେଥିପାଇଁ ଅର୍ଜୁନଙ୍କର ଯୁକ୍ତିଟା ବହୁତ ସୁନ୍ଦର, ବହୁତ ସୁନ୍ଦର। ଏଥିପାଇଁ ଆମର ଯେଉଁମାନେ ଗୃହସ୍ଥ ରହୁଛନ୍ତି ସେମାନଙ୍କ ଉପରେ ପୁରା କୃଷ୍ଣ ଚେତନାର ଭବିଷ୍ୟତ ନିର୍ଭର କରୁଛି କହିଲେ ଚଳେ। ଯଦି ଭଲ ଯାହା କୁହନ୍ତି ଷ୍ଟଲୱାର୍ଡସ୍ ବା ଅତି ଜ୍ଞାନୀ ସନ୍ନ୍ୟାସୀ ପଣ୍ଡିତମାନେ ଆସିବେ, କେଉଁଠୁ ଆସିବେ ସବୁ? ଯଦି ସଦ୍ଗୃହସ୍ଥର ପୁତ୍ର କିଏ ହେଇଥିବ? ବର୍ତ୍ତମାନ ଏଇଟା ଗୋଟେ ଆମର 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 ଭବିଷ୍ୟତରେ ରହିଲା ଏଇଟା ନା। ଆଉ ସମାଜରେ ଯେତେବେଳେ ବର୍ଣ୍ଣାଶ୍ରମ ଧର୍ମଟା ଲୋକମାନେ ମାନୁନାହାନ୍ତି, ସେଠୁ ଯେଉଁମାନେ ଆସିବେ ସେମାନେ କେଉଁ ସ୍ତରରେ ଆସିବେ ଯେ ସେମାନେ ଏଇ ବୈଷ୍ଣବ ଧର୍ମକୁ ଗୋଟେ ଶ୍ରେଷ୍ଠ ସ୍ଥାନକୁ ଆଚାର୍ଯ୍ୟମାନଙ୍କ କଥାକୁ ବୁଝିବେ ପାରିବେନି? ତେଣୁ ଦେଖୁନ ଯେତିକି ବଂଶ ପରମ୍ପରାରେ ସବୁ ଆସିଛନ୍ତି, ଭକ୍ତିଧାନ ଶେଷ ଠାକୁର, ପ୍ରଭୁପାଦଜୀ ମହାରାଜ, ସେଟା କୁହନ୍ତି ନା ମୋ ଗୁରୁଦେବ ଶୁଦ୍ଧ, ମୋ ପିତା ଶୁଦ୍ଧ। ସେଥିପାଇଁ ଶୁଦ୍ଧ ଭକ୍ତ ପାଇଁ ଏ ଦୁଇଟା ଜିନିଷ ବହୁତ ହେଲ୍ପଫୁଲ। ମୋ ଗୁରୁଦେବଙ୍କର ବି ସେୟା ଥିଲା, ଭକ୍ତି ଠାକୁରଙ୍କର ସେୟା, ପିତା ବି ଶୁଦ୍ଧ, ଗୁରୁ ବି ଶୁଦ୍ଧ, ବହୁତ ହେଲ୍ପଫୁଲ ନା। ପିତାଙ୍କୁ କାହିଁକି ଯୋଡ଼ୁଥିଲେ ମୋତେ କୁହ? ନାଇଁ, ବହୁତ ଇମ୍ପୋର୍ଟାଣ୍ଟ। ସେଥିପାଇଁ ସଦ୍ଗୃହସ୍ଥ ହବାର ମନ ନାହିଁ, ବିବାହର ମନ ନାହିଁ, ବିବାହ ହୁଅ, ସଦ୍ଗୃହସ୍ଥ ହବାକୁ ପଡ଼ିବ। ତୁମର ସନ୍ତାନ ଯେମିତି, ତୁମେ ଏଭଳି ସନ୍ତାନ ଟ୍ରେନିଂ ଦେବାର ଅଛି, ଏଭଳି ସନ୍ତାନକୁ ଜନ୍ମ କରିବାର ଅଛି ଯିଏକି ଭବିଷ୍ୟତରେ ଆମର ବୈଷ୍ଣବ ଧର୍ମକୁ ବୁଝିପାରିବ, ଭଗବାନଙ୍କର ସେବା କରିପାରିବ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ, ଗୃହସ୍ଥରେ କିଛି କ୍ଷତି ନାହିଁ। କିନ୍ତୁ ସଦ୍ଗୃହସ୍ଥ ହବାର ଅଛି, ତାର ଅବଦାନ ରହିବ ପରମ୍ପରା ପ୍ରତି, ନ ତ ଭବିଷ୍ୟତରେ ବଡ଼ ଅସୁବିଧା ହେଇଛି। ସେଥିପାଇଁ ପ୍ରଭୁପାଦ ବେଦିକ ମ୍ୟାରେଜ୍ ଷ୍ଟାର୍ଟ କରିଥିଲେ ବିଦେଶରେ, ଆଉ ଗୁରୁକୁଳ ସେଥିପାଇଁ ସେ ବହୁତ ଚିନ୍ତା କରୁଥିଲେ, କାରଣ ପ୍ରଭୁପାଦ ଜାଣିଛନ୍ତି ନା ଭବିଷ୍ୟତରେ କ'ଣ ହବ। ସେମାନେ ତ୍ରୈକାଳିକ ଜ୍ଞାନ ପ୍ରାପ୍ତ ହୁଅନ୍ତି ନା, ତିନି କାଳର ଜ୍ଞାନ ଭବିଷ୍ୟତରେ, ସେଥିପାଇଁ ସେ ଡଲାସରେ ଆଗେ ଗୁରୁକୁଳ ଆରମ୍ଭ କରିଥିଲେ। ପ୍ରଭୁପାଦ ଦେଖିନ ନିଜେ ହାତ ଧରିକି ସଂସ୍କୃତ ଶିଖାଉଛନ୍ତି, ବହୁତ ଚିନ୍ତା କରୁଥିଲେ କେମିତି ପିଲାମାନେ ପାଠ ପଢିବେ, ଆମମାନଙ୍କର କିଛି କମସେ କମ ସ୍ୱୀକୃତି ଆସିଲେ ନା ନିଶ୍ଚିତ ନଷ୍ଟ ହେବେ ହିଁ ହେବେ। ସେ ଜଣେ ସାଧୁ ଯେତିକି ଯୋଜନା କରି ଯେତେ ବର୍ତ୍ତମାନ ସବୁ ଇସ୍କନ ଲକ୍ଷ ଲକ୍ଷ ଆମେ ଭକ୍ତ, କେହି ବି ତାଙ୍କର ଗୋଟେ କାମନା ପୂର୍ଣ୍ଣ କରିପାରୁନି। ଏତେ ତାଙ୍କର ମାନେ ମାୟାପୁର ପାଇଁ ଯେଉଁ ପ୍ରୋଜେକ୍ଟ ତାଙ୍କର ରହିଥିଲା କିଛି ବି ନାହିଁ, ବର୍ତ୍ତମାନ କିଛି ବି ଆମେ କରିପାରୁନାହାନ୍ତି। ପ୍ରପାତ କହୁଥିଲେ ମାୟାପୁରରେ ସମସ୍ତେ ପୁରା ସିଟି ହବ, ଆମର ଆମର ଟଙ୍କା ସ୍ୱତନ୍ତ୍ର ଚାଲିବ, ଆମେ ବାହାର ଗଭର୍ଣ୍ଣମେଣ୍ଟ ଟଙ୍କା ନବାନି। ଯେମିତି ଆମର ଯେଉଁ ଟଙ୍କା ପ୍ରପାତ କହୁଥିଲେ ଆମେ ନିଜେ ଟଙ୍କା ଛପେଇବା, ଯେମିତି ଆଗରୁ ସୁନା ମୋହର ସବୁ ଆମର ନିଜେ କରେନ୍ସି ଆମର ଏଠି ଚାଲିବ, ଇଟାଲୀ ଲୋକମାନେ ଗୋଟେ ଜାଗାରେ ରହିବେ, ଇଣ୍ଡିଆ ମାନେ ଆମର ଫ୍ରାନ୍ସ ଲୋକମାନେ ଗୋଟେ ଜାଗାରେ, ଆମର କମ୍ୟୁନିଟି ହବ। ପ୍ଲାନ ମାନେ ଛୋଟ ନାହିଁ, ପୁରା ସବୁ ପୁରା ଜଗତ ପୁରା ଜଗତର ପୁରା ଏ ଜଗତରୁ ବାହାର ପ୍ଲାନ ତାଙ୍କର ସବୁ, ବହୁତ ବଡ଼ ବଡ଼ ପ୍ଲାନ, ଛୋଟ କିଛି କଥା ତାଙ୍କୁ କହିବି ତାଙ୍କ ଆଗରେ ନାହିଁ, ସେମିତିକା ତାଙ୍କର ବିଚାର ସେମିତିକା। ଆଉ ଭଗବାନ ତାଙ୍କୁ ସେଭଳି ଦେଇଛନ୍ତି ସବୁ କିଛି, ସବୁ ସବୁ କିଛି ଦେଇଛନ୍ତି ତାଙ୍କ ସବୁ କିଛି ଭଗବାନ ତାଙ୍କୁ ଦେଇଛି। ଯେତେବେଳେ ଦେଖ ଶେଷ ଏଇ ଯେଉଁ ଫଟୋ ସବୁ କି ଛାଡ଼ୁଛନ୍ତି, ଭଲ ଜିନିଷ ସବୁ ପ୍ରଭୁପାଦଙ୍କୁ ଛାଡ଼ୁଛନ୍ତି, ପ୍ରଭୁପାଦ ପାଲିଙ୍ଗିରେ ଆସୁଛନ୍ତି, ତଥାପି ଦେଖି ଦେଖିବା ପାଇଁ କୃଷ୍ଣ ବଳ ଆମକୁ ଚାହୁଁଛୁ, ପୁରା ଠାକୁରଙ୍କୁ ଚାହୁଁଛନ୍ତି, ଏତେ ସୁନ୍ଦର ଭାବରେ ଚାହୁଁଛନ୍ତି। ଶେଷରେ ବି ତାଙ୍କ ଭଗବାନ ପ୍ରଭୁ କୃଷ୍ଣ ବଳରାମଙ୍କ ତାଙ୍କ ସାଙ୍ଗେ କଥା କହୁଥିଲେ ନା, ତାଙ୍କର ସବୁକିଛି ପୁରା ଶକ୍ତିଟାକୁ ଭଗବାନ ତାଙ୍କୁ ଅର୍ପଣ କରିଦେଇଥିଲେ। ମାନେ ବିଶ୍ୱରେ ଏତେ ବଡ଼ ଆନ୍ଦୋଳନ ସୃଷ୍ଟି କରିବା, ଆଜି ଆଜିକାଲି ଜଣେ ବିଶେଷ କିଛି ଜାଣିବା ଦରକାର ନାହିଁ, ସାଧୁ କେତେ ବଡ଼ ସେ ସାଧୁ, ସେ ଖାଲି ନିଜେ ଚିନ୍ତା କରୁ ମୋ ପରିବାରର ସ୍ତ୍ରୀ ପିତା ପୁତ୍ର ପିଲାକୁ ମୁଁ କଣ୍ଟ୍ରୋଲ କରିପାରୁଛି, ତାଙ୍କୁ ମୁଁ ଭକ୍ତ କରିପାରୁଛି, ସେ ମୋ କଥାରେ ଅଛନ୍ତି, ନିଜର ଷୋଳମାଳା ଜପ କରିବା କଷ୍ଟ ହେଇଯାଉଛି, ସେ ସମଗ୍ର ବିଶ୍ୱ ବୁଲିକି ଏତେ ବଡ଼ କାର୍ଯ୍ୟ କରୁଛି 70 ବର୍ଷ ବୟସରେ। ତେଣୁ କେବଳ ସେ ଗୋଟିଏ ଅଛି ଯେ ତାଙ୍କର ଯଦି ଆଚାର୍ଯ୍ୟମାନଙ୍କର ଆନୁଗତ୍ୟରେ ଆମେ କିଛି ଚେଷ୍ଟା କରିବା, ତାହେଲେ ସେ ତା ଦ୍ୱାରା କିଛି ସମାଜର ଉପକାର ହେଇପାରିବ, ନହେଲେ ସମାଜର ଉପକାର ହେବାର କିଛି ଚାନ୍ସ ନାହିଁ। ତେଣୁ ଏଇ କଥାରେ ପଡ଼ିଥିଲା ପ୍ରଥମରୁ ଯେ ବର୍ଣ୍ଣାଶ୍ରମ ଜିନିଷଟାକୁ ଆମେ କାଟିପାରିବାନି, ପିତାମାତା ସେବା, ଯେଉଁମାନେ ବର୍ଣ୍ଣାଶ୍ରମ ଧର୍ମ ପ୍ରପଦେ ଲାଷ୍ଟକୁ ଲେଖିଲେ ନା ଏଠି, ଯେଉଁମାନେ ପରମ ପୁରୁଷ ଭଗବାନଙ୍କର ସେବାରତ ହୋଇଗଲେ ଏ ପ୍ରକାର କର୍ତ୍ତବ୍ୟ କର୍ମ ଆପେ ଆପେ ଶେଷ ହୋଇଯାଏ, ଆଉ ଏସବୁ ଆଚରଣ କରିବା ଦରକାର ପଡ଼େ ନାହିଁ। ଭକ୍ତି ଯୁଗରେ ଏହା ହିଁ ହେଉଛି ମହିମା। ତା ପୂର୍ବରୁ ଲେଖିଛନ୍ତି କ'ଣ, ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନାହାନ୍ତି ସେମାନଙ୍କ ପକ୍ଷରେ ଏପଳ ଧର୍ମ ରକ୍ଷା କରିବା ଉଚିତ। ଯେଉଁ ବର୍ଣ୍ଣାଶ୍ରମ ଧର୍ମଟା ସେମାନେ ଭକ୍ତ ହେଇନାହାନ୍ତି ନା, ତାଙ୍କୁ ବର୍ଣ୍ଣାଶ୍ରମ ଜିନିଷ ଗୁଡ଼ାକ ଶିଖିବାକୁ ପଡ଼ିବ, ଦୈବ ବର୍ଣ୍ଣାଶ୍ରମ ଜିନିଷ। ଦୋଷରେ ତେ କୁଲାଗ୍ନାନ ବର୍ଣ୍ଣ ଶଙ୍କର କାରକେଇ ଉଶ୍ଚଦ୍ୟନ୍ତେ ଜାତି ଧର୍ମା କୁଲ ଧର୍ମାଶ୍ଚ ଶାଶ୍ୱତା। ବଂଶଘାତକ ମାନଙ୍କର ପାପକର୍ମ ଯୋଗୁଁ ସମସ୍ତ ପ୍ରକାର ଜାତି ଧର୍ମ ଓ କୁଳ ଧର୍ମ ନଷ୍ଟ ହୋଇଯାଏ। ବର୍ଣ୍ଣଶଙ୍କର କଥା କହିଦେଲେ, ବର୍ଣ୍ଣଶଙ୍କର ଆସିଲା ମାନେ ଲୁପ୍ତ ପିଣ୍ଡଦୋଗ କ୍ରିୟା ହବ, ପିତୃପୁରୁଷ ମାନେ ତ ନର୍କକୁ ଗତି କରିବେ, ଆଉ କ'ଣ ହବ ନା ଜାତି ଧର୍ମ ଯିବ କୁଳ ଧର୍ମ ଚାଲିଯିବ। ପ୍ରତ୍ୟେକ ଜାତିରେ ଗୋଟେ ଧର୍ମ ରହିଛି ନା, ବର୍ଣ୍ଣାଶ୍ରମ ହିସାବରେ ଜାତି ଧର୍ମ ରହିବନି, ଜାତି ଧର୍ମଟା ନ ରହିଲେ ବର୍ଣ୍ଣାଶ୍ରମ ସିଷ୍ଟମ ବି ରହିବନି, ବର୍ଣ୍ଣାଶ୍ରମ ସିଷ୍ଟମ ରହିଲା। ବର୍ତ୍ତମାନ କ'ଣ ଯୋଉ ଡାକୁଛନ୍ତି କ'ଣ ମାନେ ନନାମାନଙ୍କୁ ଡାକୁଛନ୍ତି, କେବେ ଡାକୁଛନ୍ତି, ଅଲଗା ଦିନ ନନା ନନା ସାଙ୍ଗରେ ବସିବେ ଚା ଖାଇବେ, ନନା ତାର ମାଛ ଧରିକି ଯିବେ, ନନା ସାଙ୍ଗରେ ସବୁ ମିଶିକି କରୁଛନ୍ତି ନା ନାହିଁ, ନିଶା ବି ଖାଇ ଦେଉଛନ୍ତି ନନାଙ୍କ ସାଙ୍ଗରେ, ଯେଉଁଦିନ ଠାକୁର ପୂଜା ଦରକାର ସେଦିନ କାହାକୁ ଡାକ, ଏ ବୋଉ ନନାକୁ ଟିକେ ଡାକିଦିଅ, ଖାଲି ଖାଲି ଲୋକ ଦେଖେ ନା କେତେ କାମଟା ସରୁ। ସେ ଏ ଯେଉଁ ବ୍ରାହ୍ମଣ, ଯଦି ବ୍ରାହ୍ମଣ କର୍ମ ନ କରିବ ଜାତି ଧର୍ମଟା ତାର ହେଲା କ'ଣ, ବ୍ରାହ୍ମଣ ବ୍ରାହ୍ମଣ ତା ଯେମିତି ଆମର ସେ ଯେଉଁ ଭୁବନେଶ୍ୱର ଆମେ ଥିଲାବେଳେ ସେ ପାଖରେ ସେ ଗ୍ୟାରେଜ୍ ଥାଏ, ସେ ଡାହାଣ ସାଇଡ଼ ଯେଉଁ ଗ୍ୟାରେଜ୍ ଥାଏ, ସେ ଛୁଆଗୁଡ଼ା ସବୁ କ'ଣ କରନ୍ତି, ଯେଉଁ ବିଶ୍ୱକର୍ମା ପୂଜା, ବିଶ୍ୱକର୍ମା ପୂଜା କରନ୍ତି, ସେ ଆମର ବି ବିଶ୍ୱକର୍ମା ପୂଜା, ଆମର ଗୌରନେତା ଯାଆନ୍ତି, ଆମର ପ୍ରେସ୍ ଥାଏ, ଗୌରନେତା ଯାଆନ୍ତି, ଷ୍ଟାଫ୍ ମାନେ ଥାନ୍ତି, ସେ କହିବେ ବିଶ୍ୱ ପୂଜା କରିବେ, ଗୁରୁଦେବ କହିଲା ନା ଆମର ବିଶ୍ୱକର୍ମା ପୂଜା ହେବନି, ସେଠି ବିଶ୍ୱକର୍ମାଙ୍କ ଛୋଟିଆ ଫଟୋ ଟିକେ ରଖିବ, କାରଣ ସେ ଦେବତା, ଆମର କିନ୍ତୁ ଗୌରନେତା ଯିବେ, କାରଣ ପ୍ରେସ୍ ଛୁଆ ଅଛନ୍ତି ନା, ବାହାର ପିଲା କାମ କରୁଛନ୍ତି, ତା ପଇସା ଟିକେ ପାଇବେ, ଖାଇ କରିବେ, ପ୍ରସାଦ ବି ତାଙ୍କୁ ଦିଆଯାଏ, ଠାକୁରଙ୍କ ପ୍ରସାଦ, ସେ ଛୁଆଗୁଡ଼ାଙ୍କୁ ଡାକିଲେ କିରି ଆସୁନା ଖାଇବ ପ୍ରସାଦ, ଆମର ପୂଜା ହେଇନି, କ'ଣ ତୁମର ଚାରିଟା ବାଜିଲାଣି ତୁମର ବିଶ୍ୱକର୍ମା ପୂଜା କ'ଣ ହେଇନି, ଆଉ ନନା ତ ମିଳୁନାହାନ୍ତି, ନନା ଯାଇଥିଲୁ ମୋଟରସାଇକେଲ ନେଇକି ସେ କଟକ ରୋଡ଼ରେ କହିକି ଆଇଲୁ, ବ୍ରାହ୍ମଣ ନାହାନ୍ତି, ବ୍ରାହ୍ମଣ ବର୍ତ୍ତମାନ ମିଳିଲା, ଆଉ ସେ ନନା ତାର କ'ଣ କରୁଛି ନା ତାକୁ ସାରିବାର ଅଛି, କେତେଟା ଗୋଟେ ପୂଜା କରିଦେଲେ 200 କି 300 କି 500 ପାଇବ, ସେ କ'ଣ କରିବ, ସେ ସବୁଆଡ଼େ କିନ୍ତୁ ପାଣି ଛିଞ୍ଚି ଦେଇକି କିନ୍ତୁ ମୁଣ୍ଡ ଲଗେଇକି ଆସିବା କଥା, ଆଉ କ'ଣ କରିବ, କୁଳଧର୍ମ ବର୍ତ୍ତମାନ ତ ବ୍ରାହ୍ମଣ ବୃତ୍ତି କିଏ କରିବେ, କିଏ ଯୋଉ ଆମର ତୁମର ଗୌରନେତା ପୂଜା କିଏ କରିବ, ସେ ନନା ଆଚ୍ଛା ଅଛି ତାଙ୍କର ପିଲା ଛୁଆ କିଏ ଆଉ କ'ଣ ପୂଜା କରୁଛନ୍ତି, ପୁଣି କିଏ ବୁଢ଼ା ବୁଢ଼ା କିଏ ଆସିବେ, ଜଣେ ବୟସ ହେଇଗଲେ କାହା ମୁଣ୍ଡରେ, ଭଗବାନ କେବଳ ବର୍ଣ୍ଣାଶ୍ରମ ଧର୍ମଟା ଭାରତ ବର୍ଷ ବୋଲି ତାଙ୍କୁ ବଞ୍ଚେଇକି ରଖିଛନ୍ତି, କାହା ମୁଣ୍ଡରେ କେମିତି ଟିକେ ପୁରେଇ ଦେଉଛନ୍ତି, ନହେଲେ ବ୍ରାହ୍ମଣ କି ଉପଯୁକ୍ତ ଦରମା ବି କିଏ ଲୋକ ଦେଉନାହାନ୍ତି, କାରଣ ସେ ଦେଖିଲା ଆମେ ଏଥିରେ ପିଲା ଛୁଆ ପୋଷିପାରିବୁନି, କିଏ ଦିନମାନ କମ ହେଇକି ଚୁଲିର କାଠ କାଠରେ ରୋଷେଇ କରିବ, କରିକି ନେଇ ଭୋଗ ଲଗେଇବ, ହାଣ୍ଡି କୁଣ୍ଡେଇ ମାଜିବ, ସବୁ କରିବ, ତାପରେ ଦେଖିଲା ବେଳକୁ ମାସକୁ 1500 ତା ମୋବାଇଲ ଖର୍ଚ୍ଚ ବି ନୁହେଁ, କିଏ ବର୍ଣ୍ଣାଶ୍ରମ ଧର୍ମ, ଜାତି ଧର୍ମ କୁଳ ଧର୍ମ କ'ଣ କିଏ ରଖିବ, ଅର୍ଜୁନ ଯୁକ୍ତି ଏଇଟା ରହୁଛି, ତେଣୁ ପ୍ରଭୁପାଦ ତାତ୍ପର୍ଯ୍ୟ ସେଇଟା ଲେଖୁଛନ୍ତି, ମାନବ ତାର ଜୀବନର ପରମଗତି ଲାଭ ନିମିତ୍ତ ସନାତନ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମର ବ୍ୟବସ୍ଥା କରାଯାଇଛି। ବଂଶ ବା କୁଳର ମଙ୍ଗଳଜନକ କର୍ମ ସହ ମାନବ ସମାଜରେ ଥିବା ଚାତୁର୍ବର୍ଣ୍ଣ ବ୍ୟବସ୍ଥା କୁଳର ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ, ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ବଂଶ ବା କୁଳର ମଙ୍ଗଳଜନକ କର୍ମ ସହ ମାନବ ସମାଜରେ ଥିବା ଚାତୁର୍ବର୍ଣ୍ଣ ବ୍ୟବସ୍ଥା କୁଳର ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ, ଚତୁର୍ବର୍ଣ୍ଣ ଜିନିଷଟା ଯୋଉଟା ରହିଛି ମାନବ ସମାଜରେ, ଏଟା କୁଳର ଉନ୍ନତି ନିମିତ୍ତ ନା, କାଟିପାରିବେ ସବୁ ବ୍ରାହ୍ମଣ ମାନଙ୍କର ଥିଲା, ବ୍ରାହ୍ମଣ ମାନଙ୍କର କ'ଣ ସେ ଛୁଆମାନଙ୍କୁ କ'ଣ କରାଯାଏ, ସବୁ ପୈତା କ'ଣ ଏଟା କୁହନ୍ତି, ଉପନୟନ କରନ୍ତି ମ, ପଇତା ପିନ୍ଧେନି, ପଇତା ପିନ୍ଧି ସବୁ ଇଏ କରିବ, ବର୍ତ୍ତମାନ ସେଇଟା ସବୁ କିଛି ନାହିଁ, ସେ ପଇତା ନନାଙ୍କର ସେ ପଇତା ଛୁଆରେ ସେଗୁଡ଼ା ଆମିଷ କଲେ, ଉପନୟନ ହଉଛି ସେଥିରେ ତାଙ୍କର ଚିକେନ୍ ଖାଇଲେ, ଏ ସବୁ କୁଳ ଧର୍ମ କୁଳଉଛି ନା, ଜାତି ଧର୍ମ କୁଳ ଧର୍ମ ସବୁ ପଳେଇଯିବ। ଆରେ ଏଇଟା ବର୍ଣ୍ଣ ମାନବ ସମାଜର ସେ ଶାନ୍ତିରେ କିଏ ଅଛି କି, କ'ଣ ଭାବିଲେ ହବ, ଶାନ୍ତିରେ ଅଛନ୍ତି କି, କେହି ନାହିଁ ଶାନ୍ତିରେ, କେହି ଗୋଟେ
ଆମେ ତ 20-30 ବର୍ଷ ଆମେ ଆଇଲୁ କେଉଁ 22 ବର୍ଷ 22 ବର୍ଷରେ ଆମେ ଘର ଛାଡ଼ିଲୁ। ଆମେ 22 ବର୍ଷ କ'ଣ ଜାଣିଥିଲୁ, ଘରର ଜଣେ ଗୋଟେ ମୁରବୀ ଅଛି, ଫେରିକି କିଛି କହିପାରିବେ ନା, ପଚାରି ବାପାଙ୍କୁ ପଚାରିକି ସବୁ କାର୍ଯ୍ୟ କରିବାକୁ ପଡ଼େ। ଅଶାନ୍ତି କିଛି ନାହିଁ, ଅଶାନ୍ତି ଯାହା ସିଏ ବୁଝିବେ ସବୁ। ବର୍ତ୍ତମାନ ସେମିତି ଅଛି କିଛି ଘରେ, କାହା ଘରେ ସେମିତି କଣ୍ଟ୍ରୋଲ ରହୁଥିବ, ସେ କେଉଁଠୁ ବହୁତ ରେୟାର, ଯେହେତୁ ସନାତନ ଧର୍ମ କେଉଁଠୁ ଥିବ, ପାଞ୍ଚ ସ୍ଥାନ ସବ ଭାଙ୍ଗି ରୁଚି ସବୁ ଚାଲିଗଲାଣି, କିଛି ନାହିଁ। କୁଳ ଧର୍ମ ଜାତି ଧର୍ମ ତ କିଛି ମାନୁନାହାନ୍ତି, ଆଉ ରହିବ କ'ଣ। ବର୍ଣ୍ଣାଶ୍ରମ ଧର୍ମଟା ଗୋଟେ କୁଳର ଉନ୍ନତି ନିମିତ୍ତ ନା, ଯିଏ ଯାହାକୁ ରାଜି ହେଲେ ତ ବିବାହ ହେଇପାରିଲା, ଯିଏ ଯୁଆଡ଼େ ଯାହା ଯାହା ଚାକିରି କଲା, ଯିଏ ଯାହା କର୍ମ କଲା, ଯିଏ ଯାହା ଇଚ୍ଛା ଖାଇଲା। ଏଇଟା ହେଲେ ବର୍ଣ୍ଣାଶ୍ରମ ଧର୍ମଟା ତୁମେ ମାନୁନ, ଏଇଟା ତୁମର ଉନ୍ନତି, କୁଳର ଉନ୍ନତି ହବନି, କିଛି ଉନ୍ନତି ହବନି। ପିତୃପୁରୁଷ ତାଙ୍କର ସବୁ ଆଶୀର୍ବାଦ ରହିଛି, ବର୍ଣ୍ଣାଶ୍ରମ ଧର୍ମର ସିଷ୍ଟମ ରହିଛି, ଏଇଟା କିଛି ବରଂ ମୁଁ ଦେଖୁଛି ସେ ଯେଉଁ ଟ୍ରାଇବାଲ ଲୋକ ଗୁଡ଼ାକ ଆମର ଯେ କ'ଣ କୁହନ୍ତି, ଆମର ଆଦିବାସୀ ଶ୍ରେଣୀ ଲୋକମାନେ ସେମାନେ ଭଲ। ମୁଁ ଏଇ ବାଲିର କଲଚରକୁ ବହୁତ ଭଲ ପାଏ, ମୁଁ ଯେତେବେଳେ ଜାଣେ ସବୁ ଭକ୍ତ ଆମର ଯିଏ ଗାଳି ଦେବେ, ହେ ଏଗୁଡ଼ା ଏ ଭୂତ ମୁତ ଆଙ୍କୁ ତାଙ୍କୁ ପୂଜା କରୁଛନ୍ତି, ମୁଁ ତାଙ୍କୁ ବହୁତ ଅପୋଜ କରେ, ମୋତେ ତୁମେ ସେଗୁଡ଼ା କୁହନି। ଆଉ ଏତେ ତୁ ଡିବୋଟି ଯେଉଁ ହେଉଛ ନା, ତୁମେ ଏଇଥିପାଇଁ ହେଉଛ, କମ୍ ସେ କମ୍ ତୁମର ବେଷ୍ଟଟା ହେଉଛି କ'ଣ, ତୁମେ କର୍ମକାଣ୍ଡକୁ ଫଲୋ କରୁଛ। ତାଙ୍କର ତିନି ଟାଇମ୍ ଭୋଗ ଲାଗିବ, ସେ ପିଆଜରେ ଶୁଣ ଯାହା ଆମିଷ ଯାହା ଖାଇବେ ତିନି ଟାଇମ୍ ଭୋଗ ଲଗେଇବେ। ଆଉ ତାଙ୍କର 50% ବାଲିର ମୋତେ କଲଚର ବହୁତ ଭଲ ଲାଗେ। ଆମ ସେ ଭକ୍ତ ଗୁଡ଼ା ସବୁ ଗାଳି ଗୁଲଜ ଭଲ ମନ୍ଦ କରନ୍ତି, ଭଲ ପାଆନ୍ତିନି, ମୁଁ ତାଙ୍କୁ ବହୁତ ବିରୋଧ କରେ, ନାଇଁ ନାଇଁ। ଆଉ ସ୍ୱର୍ଗ ଭୂସ୍ୱର୍ଗ ହେଉଛି ପୁରା ସେଠି, ସ୍ୱର୍ଗ ଯାହା ବାଲିଟା, ସେ ଥଣ୍ଡା ନାହିଁ, ଗରମ ନାହିଁ, କ'ଣ ଫଳ ନାହିଁ, ସବୁ ପ୍ରକାର ଫଳ ସବୁବେଳେ ଦେଖିବେ, ଗ୍ରୀନ ୱାର୍ଲଡର ସବୁଠୁ ବଡ଼। ଆମେରିକା ଆସିକି ସେଠି ମିଟିଂ କରୁଛି, ଆମେରିକା ରାଷ୍ଟ୍ରପତି, ବଡ଼ ବଡ଼ ସବୁ, ଯେତେ ବଡ଼ ବଡ଼ ମାନେ କନଫରେନ୍ସ ସବୁ ବାଲିରେ ହବ, କାହିଁକି ହବ, ତାଙ୍କର ପୂର୍ଣ୍ଣାଶ୍ରମ ସିଷ୍ଟମଟା ରଖିଛନ୍ତି। ଗୋଟେ ଗଛ କାଟି ପାରିବନି, ରୋଡ ଏତେ ବଡ଼ ୱାର୍ଲଡ ଟୁରିଷ୍ଟ ପ୍ଲେସ, ରାସ୍ତା ହେଉଛି 5 ଫୁଟିଆ 10-7 ଫୁଟିଆ 8 ଫୁଟିଆ, ଯେଉଁଠି ଗୋଟେ ଗଛ ଅଛି ମାନେ ଗଛ କାଟି ପାରିବନି, ସେ ଗଛକୁ ସବୁ ପୂଜା କରନ୍ତି। ଏମାନେ ହସିବେ, ଆରେ ତୁମେ ହସ କାହିଁକି, ବୃକ୍ଷକୁ ପୂଜା କରିବା କ'ଣ ମନା କରାଯାଇଛି, ଶାସ୍ତ୍ରରେ ଅଛି, ବୃକ୍ଷା ବସିଛନ୍ତି, ବୃକ୍ଷା ଜିଗ୍ରନ୍ତି, ମହାଭାରତରେ କୁହାଯାଇଛି, ବୃକ୍ଷମାନେ ଦେଖିପାରନ୍ତି, ସେମାନେ ଜୀବ, ବୃକ୍ଷ ଦେବତାମାନେ ରୁହନ୍ତି, ତାଙ୍କ ବୃକ୍ଷକୁ କାଟିପାରିବେନି, କାଟିବା ବୃକ୍ଷ ଅଲଗା ଜଙ୍ଗଲରେ। ଆଉ ସୁପୂଜା ମୋତେ ଏତେ ଭଲ ଲାଗେ, କେତେ ଗୋଟେ ଗରିବ ଲୋକଟେ ହେଲେ ବି ତାର ମିନିମମ ଦିନକୁ 50 ଟଙ୍କା ଖର୍ଚ୍ଚ ହଉଥିବ ପୂଜା ପାଇଁ, ପ୍ରତିଦିନ ନୂଆ ଏ ଯେଉଁ କିଆ ପତର ମାନେ ଏ ଯେଉଁ ନଡ଼ିଆ ପତର, ଏତେ ସୁନ୍ଦର ସେମାନେ ସବୁ ଠାକୁରଙ୍କୁ ଯେଉଁ ପୂଜା କରିବେ ନା, ଆମର କ'ଣ ପ୍ଲାଷ୍ଟିକ କ'ଣ ଧରିକି ଯାଉଛନ୍ତି, ପ୍ଲାଷ୍ଟିକ ପଇସା ଖର୍ଚ୍ଚ ହବ, ଡେଲି ଗୋଟେ କିଏ କିଣିବ କ'ଣ, ସେଇଟା ଦାନା ଚାଙ୍ଗୁଡ଼ି କିଏ କେଉଁଠି କିଣିବ, ତାଙ୍କର ଡେଲି ନୂଆ, ତାଙ୍କ ଘରେ ତାଙ୍କ ଘରୁ ପଶିଯିବ ସବୁ ଭର୍ତ୍ତି ହେଇଦେବ ଖାଲି ଚାଙ୍ଗୁଡ଼ି ଫଳ, ଡେଲି ମାର୍କେଟରେ ତାଙ୍କର ସ୍ୱତନ୍ତ୍ର ପୂଜା ଦୋକାନ, ସବୁବେଳେ ଲୋକ ଆଣନ୍ତି, ଆଉ ଏତେ ସୁନ୍ଦର ସଜେଇକି ଯାଆନ୍ତି ତାଙ୍କର ଯେଉଁ ଫେଷ୍ଟିଭାଲ ମାନଙ୍କରେ, ମୋତେ ଦେଖିଲେ ମୋତେ ଖୁସି ଲାଗେ, ଆରେ ଭଗବାନଙ୍କୁ ଏମିତି ପୂଜା କରିବା ଦରକାର, ସୁନ୍ଦର ପୁରା ବେଶ ପିନ୍ଧିବେ ସେମାନେ, ତାଙ୍କର ଯେଉଁ ଡ୍ରେସ୍ ଗୁଡ଼ା ସବୁ ବାଲିନେସ୍ ଡ୍ରେସ୍, ଆଉ ଏମିତି ମୁଣ୍ଡରେ ଧରିକି ଯିବେ, ଏମିତି ନାହିଁ ଗୋଡ଼ ଆମେ ସବୁ ଓଳେଇକି ସବୁ ଯାଉଛନ୍ତି, ନାଇଁ 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 ସେମିତି ନାହିଁ, ସେ ଝିଅଟେ ହଉ, ବୋହୁଟେ ହଉ, ବୁଢ଼ୀ ମାଆଟେ ହଉ, ଯିଏ ବି ହଉ, ସବୁ ମୁଣ୍ଡରେ ଧରିକି ଯାଉଥିବେ, ଆଉ ପୁରା ସଜା ହେଇଥିବ ଥାକ ଥାକି, ସେମାନେ ପୁରା ଷ୍ଟ୍ରିକ୍ଟ ଦେବତାମାନଙ୍କର ପୂଜା ପ୍ରତି ବହୁତ, ପିତର ପୂଜା, ଦେବତା ପୂଜା, ସବୁ ଏଇ ସନ୍ଧ୍ୟାବେଳେ ପ୍ରୋଗ୍ରାମ ସବୁ ପ୍ରାୟ ରାତିରେ ପ୍ରୋଗ୍ରାମ ରୁହେ, ଆମକୁ 4ଟା ବେଳେ ବାହାରିବାକୁ ପଡ଼େ, ମୁଁ ତ 4ଟା ବେଳେ ଯାଉଥିବି, ସନ୍ଧ୍ୟାବେଳେ ସେ ସବୁ ଘରୁ ବାହାରୁଥିବେ, ଝିଅ ପିଲାମାନେ ଛୋଟ ଛୋଟ ଝିଅ, ବଡ଼ ବଡ଼ ଝିଅ, ସେ କାହାର ବି ଲଜ ନାହିଁ, ଧରିକି ଆସିବେ, ଏମିତି 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 ସବୁ ପକାଉଥିବେ ତାଙ୍କର ଠାକୁର, ସମସ୍ତେ ଦ୍ୱାରମାନେ ଗୋଟେ ଗୋଟେ, ଆମର ଯେ ତୁଳସୀ ଚନ୍ଦ୍ର ତାଙ୍କର ସେମିତି, କିଛି ନାହାନ୍ତି ସେଠି, କେଉଁ ଦେବତା ନାହାନ୍ତି କ'ଣ ନାହାନ୍ତି, କିନ୍ତୁ ତାଙ୍କର ଟ୍ରାଡିସନ୍ ରହିଛି, ସେ ପୂଜା କରୁଛନ୍ତି। ସେଥିପାଇଁ ଏଇଟା ଗୋଟେ ଆଶ୍ଚର୍ଯ୍ୟ ହେଉଛି, ସବୁଆଡ଼େ ଭୂକମ୍ପ ଇଣ୍ଡୋନେସିଆ ରହୁଛି, ବାଲି କହୁନି, ବାଲି ଯେଉଁ ସିଟି ସେଇ ଯେଉଁ ଜାଗା ଉପରେ, କାରଣ ସେଠି ପୂଜା ସେବା ସବୁ ଚାଲିଛି, ଆଉ ସମୁଦ୍ର କୂଳ ସେଠି ଲୁଣିଆ ହବା କି, ଲୁଣିଆ ହବା କଥା କି ନୁହେଁ, ପାଣି ଲୁଣିଆ ନୁହେଁ, ଫଳ ଫୁଲ ଭରିପୁର ଭରପୁର, ଆମର ଯେଉଁ ନଡ଼ିଆ ଗୁଡ଼ା ୟାର 3 ଗୁଣା 4 ଗୁଣା ଗୋଟେ ଗୋଟେ ନଡ଼ିଆ, ଏଇଟା ଗୋଟେ 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 ନଡ଼ିଆ, କାହିଁକି ସେମାନେ, ମୁଁ ତାଙ୍କୁ ସବୁବେଳେ କୁହେ ତୁମ ଦେଶର ଉନ୍ନତର କାରଣ ହେଉଛି ତୁମେ ଆଟଲିଷ୍ଟ ବର୍ଣ୍ଣାଶ୍ରମ ଧର୍ମ ମାନୁଛ,
ତ ପ୍ରଥା ତୁମେ ମାନୁଛ, ସେମାନେ ଭିତରେ ମୋଷ୍ଟ ଷ୍ଟ୍ରିକ୍ଟ। ମରିଗଲେ ତାଙ୍କୁ ଗୋଟେ ପ୍ରସେସନ କରିକି ତାଙ୍କ ବାଦ୍ୟ ବାଜିବ କେମିତି କ'ଣ ପୁରା କେତେ ସବୁ ତାଙ୍କର ଅଛି ଭାଇ। ସେଠି କିଛି ଜିନିଷ ଭୁଲ ଥାଇପାରେ କିନ୍ତୁ କମ୍ସେ କମ୍ ତାଙ୍କର ସେ ସ୍ପିରିଟ୍ଟା ରଖିଛନ୍ତି ଆଉ ବର୍ଣ୍ଣାଶ୍ରମ ତାଙ୍କର ଗୋଟେ ବିଶ୍ୱାସ ରହିଛି ଦେବତା ଅଛନ୍ତି। ତେଣୁ ଭୋଗ ଭୋଗ ଗୋଟେ ଏଡ଼େ ବଡ଼ ଚାଙ୍ଗୁଡ଼ିରେ ତାକୁ ଭୋଗ ଲଗେଇକି ଆଣି ବାହାରି ଥୋଇ ଦେବତା ସବୁବେଳେ ଦେଖ ଧୂପ ଲାଗିଥିବ ଆଉ ବାହାରି ଥୁଆ ହେଇଥିବ ଭୋଗ ସମସ୍ତଙ୍କ ସମସ୍ତଙ୍କ ଘର ପ୍ରତି ଘରେ ମନ୍ଦିର ତାଙ୍କର ବାଲେଣ୍ଡେଶ ମନ୍ଦିର ସବୁ ଛୋଟ ଛୋଟ ସେ ମନ୍ଦିର କେହି ନଥିବେ ତାଙ୍କ ବ୍ରହ୍ମା ବିଷ୍ଣୁ ତାଙ୍କର ସବୁ ମନ୍ତ୍ର ଅଲଗା ଅଛି କର୍ମକାଣ୍ଡରେ କିଛି ସେକ୍ସନ୍ ଅଛି। ଆରେ କମ୍ସେ କମ୍ ତ ଆସ୍ତିକ ତୁମ ଗାଁରେ ଆଜି କେତେଟା ପିଲା ଠାକୁର ମୁଣ୍ଡିଆ ମାରିଛନ୍ତି କହିଲ କହୁନାହାନ୍ତି କି ତୁମ ଘର କି ତୁମ ଘର ତୁମର କ'ଣ ସେ ମାତେ ମାତେ ଟିକେ କ'ଣ ଭଜନ ଜପ କରୁଛନ୍ତି ସେତିକି ଟିକେ ମୁଣ୍ଡିଆ କିଏ ତୁମ ଗାଁରେ ଦେଖିଲେ ସକାଳୁ ଯାଇକି ଠାକୁର ମୁଣ୍ଡିଆ ମାରୁଛି କିଏ ଗାଧିଲେ ବୁଢ଼ା ବୁଢ଼ୀ ମୁଣ୍ଡିଆ ମାରିଥିଲେ ନା ଟୋକା ମୁଣ୍ଡିଆ ମାରୁଛି ଟୋକାକୁ ତୁମେ ମୁଣ୍ଡିଆ ମାରିବ ତୁମେ ଟୋକା କାହାକୁ ମୁଁ ମୁଣ୍ଡିଆ ମାରିବ ଟୋକାକୁ ବାପ ମୁଣ୍ଡିଆ ମାରୁଛି ବର୍ତ୍ତମାନ ଏଇଟା ବର୍ଣ୍ଣା କୁଳ ଜାତି ଧର୍ମ କୁଳ ଧର୍ମ ସବୁ ବୁଢ଼ା ପଳେ ଏଇଟା ପଳେଇଯିବ ଆଉ ଅର୍ଜୁନ ଯୁକ୍ତିରେ ପୁରା ଯଥାର୍ଥ ନା ସେଥିପାଇଁ ସେ ଏଠି କହୁଛନ୍ତି ନା ଦୋଷ ଏତେନ କୁଳାଜ୍ଞାନ ହଁ ଦୋଷ ଏତେ କୁଳାଜ୍ଞାନ ବର୍ଣ୍ଣ ଶଙ୍କର କାହାକି ବର୍ଣ୍ଣଶଙ୍କର ହେଇଗଲା ମାନେ ଏଇଟା ଏ ପ୍ରକାର ଦୋଷ ଯୋଗୁଁ ବର୍ଣ୍ଣଶଙ୍କର ଜାତ ହେବ ବର୍ଣ୍ଣଶଙ୍କର ହେଇଗଲେ ଉଚ୍ଛେଦ୍ୟନ୍ତେ ଜାତି ଧର୍ମ ଜାତି ଧର୍ମଟା ପୁରା ନଷ୍ଟ ହେଇଯିବ ଚକ୍ର ବଳଦେବ ବିଦ୍ୟାଭୂଷଣ ଏଠି ଲେଖିଲେ ଉତ୍ସର୍ଣ୍ଣା କୁଲଧର୍ମା ଜେସାମ ଇତି ଉତ୍ସନ୍ନାଦିତି ଧର୍ମାଦିନାମ ଉପଲକ୍ଷଣମ ଅନୁଶୁଶ୍ରମ ଅନୁଶୁଶ୍ରମ ଏଠି କେଉଁଠି ଅଛି କି ପର ଶ୍ଳୋକରେ ଥିବ ଭଗବତୀ ଅନୁଶୁଶ୍ରମ 43 କୁଳଧର୍ମଟା ନଷ୍ଟ ହେଇଯିବ ପୁରା ସମ୍ପୂର୍ଣ୍ଣ ନଷ୍ଟ ହେଇଯିବ ବର୍ଣ୍ଣଶଙ୍କର ମାନଙ୍କ ପାଇଁ। ଗୁରୁଜନ ରହିବେନି, ଗୁରୁଜନ ରହିଲେ ନାରୀମାନେ ସ୍ୱଚ୍ଛଚାରୀ ହେବେ, ନାରୀମାନେ ସ୍ୱଚ୍ଛଚାରୀ ହେଲେ ବର୍ଣ୍ଣଶଙ୍କର ମାନେ ଆସିବେ, ବର୍ଣ୍ଣଶଙ୍କର ହେଲେ ଯେତେ ଧର୍ମ କୁଳଧର୍ମ କିଛି ରହିବନି। ଅର୍ଜୁନ ପ୍ରଭୁ ଗୋଟେ ଚେନ୍ ପ୍ରୋସେସ୍ରେ ପୁରା ବାସ୍ତବିକ ବର୍ଣ୍ଣାଶ୍ରମ ସିଷ୍ଟମଟାକୁ ସେ କହୁଛନ୍ତି। ତେଣୁ ସମାଜର ଦାୟିତ୍ୱହୀନତା ନେତାମାନଙ୍କ ଯୋଗୁଁ ସନାତନ ଧର୍ମର ବ୍ୟବସ୍ଥା ଭାଙ୍ଗି ପଡ଼ୁଛି। ପ୍ରଭୁ ଡାଇରେକ୍ଟ ଲେଖିଲେ ଯେ ନେତାମାନେ ଅଛନ୍ତି ସେମାନେ ଦାୟିତ୍ୱହୀନ, ତାଙ୍କ ଦେଶର ନେତାମାନେ ଭାରି ଷ୍ଟ୍ରିକ୍ଟ। ବର୍ତ୍ତମାନ ଦେଖୁନା ଏ ବାଲିରେ ବାଲିନେସରେ ବାଲିରେ ଇସ୍କନ ଇସ୍କନ ବର୍ତ୍ତମାନ ଇସ୍କନ ଭକ୍ତଙ୍କୁ ପୁରା ମନା କରିଦିଆ ହେଇଛି, ତାଙ୍କ ଗୀତା ଭିତରେ ସବୁ ବନ୍ଦ କରିଦେଉ, ତାଙ୍କ ମନ୍ଦିରକୁ ସବୁ ସିଲ୍ କରିଦେଉଛନ୍ତି। କାହିଁକି ତାଙ୍କ ନେତା ନେତାକୁ ଏମାନେ ଏମାନେ ଟିକେ କ୍ରିଟିସାଇଜ୍ କଲେ ବାଲିନେସ ସବୁଠୁ ବେଶୀ ବହୁତ ଭକ୍ତ ହଉଥିଲେ, ସବୁଆଡ଼େ ରଥଯାତ୍ରା ହଉଥିଲା, ପ୍ରଚାର ହଉଥିଲା, କିଛି ଭକ୍ତ ଏ ସେଣ୍ଟିମେଣ୍ଟ ଗୁଡ଼ା ଭାବପ୍ରମଣ କିଛି ଭାବ ଭାବୁକ କିଛି ନାହାନ୍ତି, ତାଙ୍କର ଭଲ ଲାଗେ ନା, ତାଙ୍କର ତାଙ୍କର ଦେଶର ନିୟମ କିଛି ଅଛି ନା। ମୁଁ ଗଲାବେଳେ ମୋତେ ସେମାନେ ବାରମ୍ବାର କୁହନ୍ତି ମହାରାଜ ଏଇ ଜିନିଷକୁ ଫଲୋ କରିବେ, ଏମିତି ବାଲିନେସ ଲୋକଙ୍କୁ କ୍ରିଟିସାଇଜ୍ କରିବି ମୁଁ ନା 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 ମୁଁ କେବେ ମୋତେ ମୋତେ ଭଲ ଲାଗୁଛି ମୁଁ କାହିଁକି କ୍ରିଟିସାଇଜ୍ କରିବି, ଆଉ ଅଲଗା ମାନେ ଆସନ୍ତି କ୍ରିଟିସାଇଜ୍ କରିଦିଅନ୍ତି। ଆଜିକାଲି ସବୁ କଥାଟା ନେଟ୍ରେ ଯାଉଛି ନା, ତାଙ୍କର କାହାକୁ ପୂଜା କଲେ ଆରେ ଭାଇ କମ୍ସେ କମ୍ ବର୍ଣ୍ଣାଶ୍ରମ ଜିନିଷ ମାନୁଛନ୍ତି ନା, ଆମେ ତ କାହିଁ ଘୃଣା କରିବା, ମାନେ କୁଆଡ଼େ ଯାଇକି ଲୋକ ଚର୍ଚ୍ଚା ଯାଇ ବନ୍ଦ ହେବାକୁ ବସିଲାଣି ସେମାନେ ତ ମାନୁଛନ୍ତି ତାଙ୍କର। ଆଉ ସେଇଠିକାର ଯେଉଁ କିଛି ଭକ୍ତ ରହିଲେ ବା ତାଙ୍କର ଏଇ ଝିଅ ପିଲା ନୃତ୍ୟ କଲେ ସେମାନେ ଭଲ ଭଲ ପାଆନ୍ତି, ଝିଅଟା ନାଚିବେ ଆମ ଓଡ଼ିଶାରେ କ'ଣ ଭଲ ପାଇବେ, ଆମର ଏଇଟା ଭଲ ପାଇବେ, ଆରେ ବିଦେଶରେ ସେଇଟା ଠିକ୍ ଅଛି, ସ୍ତ୍ରୀ ଲୋକ ଯଦି ଗୋଟେ ନାଚିବ ଲୋକଟା କହିବା ଝିଅଟା କ'ଣ ନାଚୁଛନ୍ତି, ଆରେ ତୁମେ ସେ ଅଲଗା କେଉଁଠି ନାଚିବ, କେଉଁଠି ସେ ନାଟକରେ ନାଚିବ କି ସେ ବିବାହରେ ନାଚିବ, ମନ୍ଦିର ଭିତରେ ନାଚିଲେ ସେମାନେ ଭଲ ପାଇବେ। ସେଥିପାଇଁ ଗୁରୁଦେବ ଆମର ଥିଲାବେଳେ ମନା କରିଦେଇଛନ୍ତି ନାଇଁ ଝିଅ ପିଲାଙ୍କୁ ମନ୍ଦିର ଭିତରେ, କାରଣ ଆମ ଓଡ଼ିଶାରେ ଶିକ୍ଷାଟା ଅଲଗା, ଆମେ କାହିଁକି ନା ଆମେ ଲୋକଙ୍କ ପାଇଁ ବା ଲୋକ ପ୍ରଚାର କରୁଛେ ଲୋକଙ୍କୁ, ଯଦି ଲୋକ ଆମକୁ ଭଲ ନ ପାଇଲେ ଆମେ ଜିନିଷ ଗ୍ରହଣ କରିବେ। ମହାପ୍ରଭୁଙ୍କର ଫିଲୋସଫି ଠିକ୍ ଅଛି, ଫିଲୋସଫି ଜଣେ ନାରୀ ନୃତ୍ୟ କରିପାରିବ ଠିକ୍ ଅଛି, କିଛି ଅସୁବିଧା ନାହିଁ, କିନ୍ତୁ ଆମେ ବା ଗୋଟେ ପ୍ରଚାର ମୁଭମେଣ୍ଟ ଆମର ଏଇଟା, ସେ ବାରମ୍ବାର ସେଠି କମ୍ପ୍ଲେନ୍ କରନ୍ତି। ଆଉ ଜଣେ ଆସନ୍ତି ସେ ନା ସମସ୍ତେ ନୃତ୍ୟ କର, ସେ ବଡ଼ ପ୍ରଚାର, ସେମାନେ ସେଇଟା ବିରୋଧ କରି ଆସିଲା, ତୁମର ଝିଅ ଗୁଡ଼ା କାହିଁକି ନାଚୁଛ ଏମିତି, ଠିକ୍ ନୁହେଁ ଏଇଟା ଆମ ସଂସ୍କୃତିରେ, ଭକ୍ତ ହେଲା ହେଲା କାହିଁକି ନୃତ୍ୟ କରୁଛି, ଏମାନେ କିଛି କ୍ରିଟିସାଇଜ୍ କଲେ ତାଙ୍କର ତାଙ୍କର ବର୍ତ୍ତମାନ ନୂଆ ଚେଞ୍ଜେସ୍ ହେଇଗଲା, କ'ଣ ତାଙ୍କର କହୁଛନ୍ତି ରାଷ୍ଟ୍ରପତି ନା କ'ଣ ତାଙ୍କର ସେ ପ୍ରଧାନମନ୍ତ୍ରୀ ହେଇଗଲା, ସେ ସିଧା ବ୍ୟାନ୍ କରିଦେଲା ଇସ୍କନ, ନାଇଁ ଆମର ଏଇଟା ହିନ୍ଦୁ ନା ଆମର ବାଲିନେସ୍ କଲଚର୍ ନଷ୍ଟ କରୁଛନ୍ତି, ବର୍ତ୍ତମାନ ସବୁ ଚାଲିଛି ଫାଇଟିଂ ପ୍ରବଙ୍ଗ ବର୍ତ୍ତମାନ ବର୍ଷା ହେଲା, ସେମାନେ ଆମର ଏଇଟା ଆତ୍ମଧର୍ମ ଠିକ ଅଛି, ସେମାନେ କ'ଣ ବୁଝିପାରିବେ କି? ସେମାନେ ବୁଝିପାରିବେନି। ସେଥିପାଇଁ ପ୍ରଭୁପାଦ ବାରମ୍ବାର ପ୍ରଭୁପାଦଙ୍କ ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ। ପ୍ରଭୁପାଦ କେତେଟା ଜିନିଷକୁ ବହୁତ ସୁନ୍ଦର ଭାବରେ ଏତେ ବଡ଼ ସିଏ ମାନେ ଯାହାକୁ ଗୁଣି ଗ୍ରାହୀ କ'ଣ ତାଙ୍କ ଭାଷାକୁ ଆଉ ଶୁଦ୍ଧ ଭକ୍ତ ସିଏ ବାରମ୍ବାର ସେ ସବୁ ଜାଣିଛନ୍ତି ନା, ସେ କହିଦେଇ ଯାଇଛନ୍ତି ତୁମେ ଏକାଉଣ୍ଟ ସିଷ୍ଟମ ସବୁବେଳେ ମନ୍ଦିରରେ ଠିକ ରଖିବ, ମନ୍ଦିରରେ ଯାହା କ୍ୟାସ୍ ଆସୁଛି ବ୍ୟାଙ୍କରେ ଡିପୋଜିଟ୍ କରି ତାକୁ ୱିଡ୍ର କରି ଖର୍ଚ୍ଚ କରିବ, ଆଉ ଗଭର୍ଣ୍ଣମେଣ୍ଟକୁ ସବୁ ହିସାବ ଦେବ। ଗଭର୍ଣ୍ଣମେଣ୍ଟ ଯେତେବେଳେ ଯେଉଁ ନିୟମ କରିବ ତୁମେ ସବୁବେଳେ ଗଭର୍ଣ୍ଣମେଣ୍ଟର ନିୟମକୁ ମାନିବ, କାରଣ ପ୍ରଭୁ ଜାଣିଛନ୍ତି ଗଭର୍ଣ୍ଣମେଣ୍ଟ ଯେକୌଣସି ସମୟ ଚାହିଁ ବ୍ୟାନ୍ କରିଦେବ। ଆମର ସମସ୍ତ ପ୍ରପର୍ଟି ଗଭର୍ଣ୍ଣମେଣ୍ଟର, ତୁମର ବି ପ୍ରପର୍ଟି କଲେ ଭାରତ ସରକାର ଲେଖାଉଛି କି ନାହିଁ ସବୁ ତାଙ୍କର, ଆଉ ତା ଲାଭ କ'ଣ? ଆମେ ସମାଜ ପାଇଁ କ'ଣ କଣ୍ଟ୍ରିବ୍ୟୁସନ୍ କରିବୁ? ନେତାମାନଙ୍କର ହାତରେ ଶକ୍ତି ରହୁଛନ୍ତି, ସେମାନେ ତାହେଲେ ଆଶ୍ରିକ ସ୍ୱଭାବ ହେଇଯିବେ, ସେମାନେ ସବୁ କିଛି କରିପାରିବେ, କିଛି ତୁମେ କରିପାରିବେ। ଆଉ ସନାତନ ଧର୍ମର ବ୍ୟବସ୍ଥାରେ ଯେଉଁ ଭୁଷୁଡ଼ି ପଡ଼େ, ଆଉ ଗୁରୁଦେବ ଯାଇଥିଲା ବେଳେ ସେତେବେଳେ ସେମିତି ବ୍ୟାନ୍ ଥିଲା ଲୁଚିକି, ଗୁରୁଦେବ ଯାଇ ସବୁ ତାଙ୍କର ଘରମାନେ ପ୍ରୋଗ୍ରାମ କରିଥିଲେ। ପ୍ରଥମେ ଗୁରୁଦେବ ହିଁ ସେଠିକି ଯାଇଥିଲେ, ଇସ୍କନ୍ଲା ସେଠି ଆଗରୁ ଯେଉଁମାନେ ଆସୁଥିଲେ ସେମାନେ ଆସିଲା ପରେ ତାଙ୍କୁ ବ୍ୟାନ୍ କରାହେଇଥିଲେ, ତାପରେ ଗୁରୁଦେବ ହିଁ ଗଲେ ସେଠି ବାଲି ପ୍ରଥମେ ଯାଇଥିଲେ। ସେତେବେଳେ ଗୁରୁଦେବ ସବୁ କାନ୍ଧିକି ନେଇକି ପ୍ରୋଗ୍ରାମ ଭଲ ମନ୍ଦ କଲେ ଭିତରେ ସବୁ, ଆଉ ଗୁରୁଦେବ ତ ତାଙ୍କର ଜୋର ବାଟରେ କଥା କହିବେ, ଇଏ କରିବେ, କହି ମହାରାଜ ଆପଣ ଟିକେ ଧୀର କ'ଣ କ'ଣ ଧୀର କ'ଣ କହିବେ ନା କ'ଣ ହେବ ନା ଡରୁଛ କାହିଁ ତୁମେ କୃଷ୍ଣଙ୍କର ଭକ୍ତ ଡରୁଛ କାହିଁ, ଇଏ ସବୁ ଉଠିଯିବ, ସବୁ କିଛି ରହିବନି, ବ୍ୟାନ୍ ଫ୍ୟାନ୍ କିଛି ସେତେବେଳେ ବ୍ୟାନ୍ ହେଇଥିଲା, ଜଷ୍ଟ ଗୁରୁଦେବ କହିକି ଆଇଲେ ବ୍ୟାନ୍ ସତରେ ଉଠିଗଲା, ପୁଣି ଏବେ ପୁଣି ଲାଗିଗଲା, ପୁଣି ନେତା ଚେଞ୍ଜ ହେଇଗଲା ନା, ନେତା ଚେଞ୍ଜ ହେଇଗଲା, କେଉଁ ଚାଲି ଆସିଲା କିଏ ନେତା ତାକୁ କିଏ କ'ଣ କହିଦେଇଥିଲ, ସେ ବର୍ତ୍ତମାନ ଲେଖୁଛନ୍ତି। ଆମର ବର୍ତ୍ତମାନ ସବୁବେଳେ ସେ ମିଟିଂ ଯେତେ ଇଆଇଡିସି ମିଟିଂ ଯେତେଗୁଡ଼ା ହେଉଛି ବାରମ୍ବାର ଏ ଜିନିଷ କୁହାଯାଉଛି ତୁମର ଆକାଉଣ୍ଟ ଠିକ କର, କାରଣ ବର୍ତ୍ତମାନ ଏଇ ଯେଉଁ ମୋଦି ଚାଲି ଆସିଲା ବର୍ତ୍ତମାନ GST ପକେଇଦେଲା, ସବୁ ତୁମେ GST ଫାଇଲ୍ ରିଟର୍ନ ଦିଅ, ଆକାଉଣ୍ଟ ଠିକ ସେ କର, ଯଦି ନ ଭରି କରିପାରିବ ଗଭର୍ଣ୍ଣମେଣ୍ଟ ସବୁ ନେଇଯିବ। ଗଭର୍ଣ୍ଣମେଣ୍ଟ ଯେଉଁ ଫେସିଲିଟି ଦେଉଛି, ଇସ୍କନ ସବୁ ପ୍ରପର୍ଟି ଅଣ୍ଡର ଚାରିଟେବୁଲ ଟ୍ରଷ୍ଟ, ବମ୍ବେ ମହାରାଷ୍ଟ୍ରର ଚାରିଟେବୁଲ ଟ୍ରଷ୍ଟ ଅଣ୍ଡରରେ ପ୍ରଭୁପାଦ ଇସ୍କନର ସମସ୍ତ ଲ୍ୟାଣ୍ଡକୁ ରଖିଛନ୍ତି। ଇସ୍କନଟା ତୁମେ ନିଜ ବୋଲି ଭାବୁନି, ଏଇଟା ବି ଗଭର୍ଣ୍ଣମେଣ୍ଟର, ଆଜି ଚାହିଁବେ ଗଭର୍ଣ୍ଣମେଣ୍ଟ ଏଇଟାକୁ ନେଇ ପଳେଇବ, ତୁମେ ଯଦି ଗଭର୍ଣ୍ଣମେଣ୍ଟକୁ ହିସାବ ନେଇପାରିବ, କାରଣ ଆମେ ପବ୍ଲିକ ମନି ଆଣୁଛେ। ସେଥିପାଇଁ ସବୁ ଜିନିଷକୁ ପ୍ରପାଦ କରିଦେଇଯାଇଛନ୍ତି। ଆଉ ସିଷ୍ଟମଟା ବର୍ଣ୍ଣାଶ୍ରମ ସିଷ୍ଟମଟା ଯେଉଁ ରହିଛି ପ୍ରକୃତ ନେତାମାନଙ୍କ ହାତରେ ରହିଛି, ସେ ଷ୍ଟ୍ରିକ୍ଟ ହେଇଯିବେ। ଏଇ ସ୍ତ୍ରୀମାନଙ୍କର ମାନେ କ'ଣ ସରି ସ୍କୁଲମାନଙ୍କର କରିଦେଲା ନା ସେ ନିୟମ, କ'ଣ କରିଦେଲା ନା ମ ତୁମେ କିଛି ଜାଣ, ମାତାଜୀ ମାନେ ଏଇ କଲର ଶାଢ଼ୀ ପିନ୍ଧିକି ଆସିବେ, ଝିଅଟା ହେଲେ ବି ସେ ଡ୍ରେସ୍ ପିନ୍ଧିକି ଆସିବେ, ତାର ସେଇ କଲର ଶାଢ଼ୀ ହେଲା କି ନାହିଁ, ଡ୍ରେସ୍ କୋଡ଼ଟା ଯେଉଁ କରିଦେଲା, ଡ୍ରେସ୍ କୋଡ଼ ତୁମେ ଇଂଲିଶ କହିଦେଉଛ, ସେଇଟା ଶାଢ଼ୀ ପିନ୍ଧିଲା କି ନାହିଁ ମୋତେ କୁହ, ଶାଢ଼ୀ କୋଡ଼ଲା କି ନାହିଁ, ଏ ଶାଢ଼ୀ ପିନ୍ଧିବ ଆସିବ, ତାହେଲେ ଯଦି ମାଷ୍ଟରମାନଙ୍କୁ କହିଥାନ୍ତା ଧୋତି ପିନ୍ଧିକି ସମସ୍ତେ ଆସିବେ, ଆସିବେନି, ଚାକିରି ଛାଡ଼ିଦେବେ, ଦେଖୁନ ସେ ଯା ଡାଣ ବା କହୁଛି ସବୁ ତୁମେ ମାନୁଛ, ବର୍ତ୍ତମାନ କରିଦେଲା ଟୁର୍ ଗାଇଡ୍ ମାନଙ୍କରେ ଏ ଗଲେ ଡବଲ ପଇସା ଷ୍ଟିକର କରିବ, ସେ କରିଦେଲା ବର୍ତ୍ତମାନ କରୁଛେ କି ନାହିଁ, ଏ ବର୍ତ୍ତମାନ କରୋନା ତୁମେ ଘରୁ କିଏ ବାହାରି ପାରିବନି, ଦୋକାନ ବନ୍ଦ, ହଁ ବନ୍ଦ, ତାଙ୍କ ହାତରେ ଧର ସେ ସବୁ ନିୟମଟା ଠିକ କଲେ ସବୁ ହବ ନା। ଆଉ ସେଥିପାଇଁ ପ୍ରଭୁ ଦେଖିଲେ ରଚନା କରିଛନ୍ତି ଯେଉଁ ସନାତନ ଧର୍ମର ବ୍ୟବସ୍ଥା, ବର୍ଣ୍ଣାଶ୍ରମ ଧର୍ମଟା ଷ୍ଟ୍ରିକ୍ଟ ରହୁନି ନା। ଆରେ ଗୋଟେ ଝିଅ ପିଲାଟା ସିଏ ଗୋଟେ ଏମିତି ଭୁଲ କାମ କରୁଛି, ତାକୁ ସେ ସାଙ୍ଗେ ଦଣ୍ଡ ଦିଆହବ, ତ ସେଥିରେ କ'ଣ ଅଛି? ଏବେ ସେ ମହାରାଷ୍ଟ୍ରର କେଉଁଠି କେଉଁଠି ଗୋଟେ ଦେଖୁଥିଲି, ସେ ପେପରରେ ବାହାରିଛି, ଭଲ କଥା ବାହାରିଛି, ଯେଉଁ ସ୍ତ୍ରୀ ଶାଶୁ ଶ୍ୱଶୁର ପାଖରେ ରହିବା ପାଇଁ ଚାହୁଁନି ସେ କୋର୍ଟକୁ ଯାଇପାରିବନି, ତାକୁ ସ୍ୱାମୀ ଡିଭୋର୍ସ ଦେଇଦେବ, ତମେ ସେ ଗୋଟେ କୋର୍ଟରେ ଭଲ, ତୁ ତ ଶାଶୁ ଶ୍ୱଶୁର ପାଖରେ ରହିବୁନୁ, ସ୍ୱାମୀ ପାଖରେ ରହିବାକୁ ଚାହୁଁନୁ, ତୁ ପଳା, ତୁ କୋର୍ଟକୁ ଯାଇପାରିବୁନି, କୋର୍ଟ କେସ୍ କରିପାରିବୁ, ସବୁ ନିୟମ ସରକାର ହାତରେ ଅଛି। ଆଗରୁ କ'ଣ ନେତାମାନେ କାହା ଅଣ୍ଡରରେ ରହୁଥିଲେ? ସାଧୁମାନଙ୍କ ଅଣ୍ଡରରେ ରହୁଥିଲେ, ଧର୍ମ କ'ଣ ଅଧର୍ମ କ'ଣ, ରାଜାମାନେ ସବୁ ସାଧୁଙ୍କ ପାଖରେ ରହୁଥିଲେ, ପ୍ରଧାନ ତାଙ୍କ ରାଜାମାନଙ୍କର କୁଳଗୁରୁ କିଏ ଥିଲେ? ସାଧୁ। ବର୍ତ୍ତମାନ ରାଜାମାନଙ୍କର କୁଳଗୁରୁ କିଏ କିଏ ଭାବିଲେ? ଯେତିକି ନିଶାଖୋର, ଯେତିକି ବଦମାସ, ସେମାନେ ସବୁ ତାଙ୍କର ଫଲୋଅର୍, ସେମାନେ ଯାହା ବୁଦ୍ଧିଦେବ ସେଥିରେ ଚାଲିବେ। ମୁଁ ସମସ୍ତଙ୍କ କଥା କହୁନି, କିନ୍ତୁ ପ୍ରାୟ ନହେଲେ ସେମାନେ ଯଦି ସନାତନ ଧର୍ମ ଜିନିଷ ଜାଣିଥାନ୍ତେ ଏମିତି ଗୋବଧ ହଉଥାନ୍ତେ ନା? ଏବେ ଡେଲି ପେପର ଭାବୁଛି ଏଠି 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 କଣ୍ଟେନର ମାନଙ୍କର ଗାଇଯାଉଛି, କଣ୍ଟେନର ଯେଉଁଟା ପୁରା ପୁରା ସିଲ୍ ହେଇଛି ତା ଦେହରେ ଗୋମାତା ନେଉଛୁ, ସରକାର ଦେଖୁନି ଜାଣୁଛି କିଛି କହିବେ ସବୁ ନିୟମ ଭୋଟ ପାଇଁ ସବୁ 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 କିଛି ସବୁ ସଂସ୍କୃତିର ସବୁ ନିୟମକୁ ସେ ଭାଙ୍ଗି ଦେଉଛନ୍ତି, ପୁରା ଭାଙ୍ଗି ଦେଉଛନ୍ତି ସେ ଭାରତବର୍ଷରେ ସବୁଠୁ ଖରାପ ହେଲା ଏଇ ଜିନିଷଟା, ନିଜ ସଂସ୍କୃତିରେ ନଷ୍ଟ କରିଦେ, ଅଲଗା ଆଡ଼େ ତୁମେ ଟଚ୍ କରିପାରିବନି, ଅଲଗା ଆଡ଼େ ତୁମେ ହାତ ମାରିପାରିବନି ତାଙ୍କ ସଂସ୍କୃତିରେ। ଏଠି ସେତେ ପ୍ରବାସୀ ଜିନିଷଟା କହୁଛନ୍ତି, ତେଣୁ ସମାଜର ଦାୟିତ୍ୱହୀନ ନେତାମାନଙ୍କ ଯୋଗୁଁ ସନାତନ ଧର୍ମର ବ୍ୟବସ୍ଥା ଭାଙ୍ଗି ପଡ଼ୁଛି। ନେତାମାନେ ସବୁ ସେମିତି ହେଉଛନ୍ତି, ଆଉ ଏଇ ଧର୍ମ ନେତାମାନେ ସେମିତି ଧର୍ମ ଧର୍ମ ନାଁରେ ଏଇଦେବ ତୁମର ଏଇ ଲୋକାଲ ବାବା କ'ଣ କଲା, ହାଲା ହାଲା କଲା, ଆଉ ସେଇଟା ଗୋଟେ ବ୍ରାଣ୍ଡ ରହିଗଲା ଏଇ ବାବା ଗୁଡ଼ା ସବୁ ଏଇଆ ଧର୍ମ ନେତାଙ୍କୁ କୁହାଯାଏ ନା। ଏବେ କେଉଁଠୁ ଗୋଟେ ମୁଁ ଆସୁଥିଲି, କେଉଁଠୁ ଗୋଟେ ଫରେନ୍ରୁ ଫେରୁଥିଲା ଆର ଥର ଗୋଟେ, ହଁ ମୋତେ ଏସିଆ ଟୁର୍ ସାରିକି ଆସୁଥିଲି, ୟୁରୋପ ଟୁର୍ ସାରିକି ଫେରୁଥିଲି, କେଉଁ ଏୟାରପୋର୍ଟରେ ବସିଥିଲି ମୁଁ, ମୋର ଟ୍ରାନ୍ଜାକ୍ସନ୍ଟା କେଉଁଠି ଥିଲା ଗୋଟେ, ସେ ଏୟାରପୋର୍ଟରେ ବସିଥିଲି, ସେଠି ସିଏ ଗୋଟେ ଫରେନର୍ଟା ମୋ ସାଙ୍ଗରେ ବସିକି ଡିସ୍କସନ୍ କଲା, ସେ ଇଣ୍ଡିଆନ୍ ଲୋକଟା ବିଦେଶରୁ ରହୁଛି, ସେ ଡିସ୍କସନ୍ କଲା, ଏ ତୋ ବାବା ମାନେ ସବୁ ଏମିତିଆ ସେମିତିଆ ସେମିତିକା, ମୁଁ କହିଲା ତୁ ସମସ୍ତେ ସେମିତି ହେଇଥିବୁ ତୁମେ କାହିଁକି ସେମିତି ଜ୍ଞାନ କରୁଛ, ତୁମେ ଯଦି ତୁମ ଘରେ ମୋତେ ତୁମେ କୁହ ୱେଷ୍ଟ ବିଦେଶରେ ବା ଭାରତରେ ପିଲା ଛୁଆମାନେ କେମିତିକା ସବୁ ଖରାପ, ସବୁ ଲୋକ ଗୁଡ଼ା ସବୁ ଖରାପ, ତୁମ ମଞ୍ଚ କେମିତି ସମସ୍ତେ ଚୋର, ଯେ ସମସ୍ତେ ଚୋର ତୁମେ ତୁମ ଘରେ ରହିଛ କେମିତି, ତୁମ ଘରେ ତ ସବୁ ଚୋରି କରି ନେଇ ପଳାନ୍ତି, ସେମିତି ଠିକ୍ ନୁହେଁ ନା। ସେଠି ସେ ମୋତେ ଗୋଟେ ଉଦାହରଣ ଦେଲା, ଆଉ ମୁଁ କହିଲି ଦେଖ ସେଟା ସେଟା ଭାରତବର୍ଷର କେଉଁଠି ଧର୍ମ ନେତାମାନେ କ'ଣ କହୁଛନ୍ତି ଆମକୁ ସେଟା କୁହେନି, ତାଙ୍କର ଗୋଟେ ଖ୍ରୀଷ୍ଟିଆନ ମାନଙ୍କର ଗୋଟେ ବହୁତ ବଡ଼ ସମ୍ମିଳନ ହେଉଥିଲା, ତାଙ୍କର ସବୁ ତାଙ୍କର ଯେଉଁ କ'ଣ ଏଟା କୁହାଯାଏ ପୋପ୍ ନା କ'ଣ, ପୋପ୍ ମାନଙ୍କୁ ଡାକି ଗୋଟେ ବଡ଼ ସମ୍ମିଳନୀ ଚାଲିଥିଲା, ଆଉ ସବୁ ଡିସ୍କସନ ଯିଶୁଙ୍କ ଉପରେ ହେଉଥାଏ, ସେ ମୋତେ କହୁଥାନ୍ତି ହଁ ଇଟାଲୀରୁ ଇଟାଲୀରୁ ମୋତେ ଆସିଲି ଫେରିଲି ସେତେବେଳେ ସିଏ କହୁଥାନ୍ତି, ଆଉ ହଁ ଇଟାଲୀ ତ ଆଇଲି, ଆଉ ସେ ସେଠି କ'ଣ କଲା ନା ସେ ଗୋଟେ ହୋଟେଲ ବୁକିଂ କରିଥାନ୍ତି, ଧର୍ମ ନେତାମାନଙ୍କର ଧର୍ମ ସେମାନେ ସବୁ ବିଭିନ୍ନ ଦେଶରୁ ଆସିଛନ୍ତି, ତାଙ୍କର ବିଭିନ୍ନ ପାର୍ଟରୁ ଚର୍ ଚର୍ ଲିଡରମାନେ ଆସିଛନ୍ତି, ତାଙ୍କୁ ଗୋଟେ ହୋଟେଲ ବୁକିଂ କରିଥାନ୍ତି। ଏ ଯେଉଁ ସନାତନ ଧର୍ମର ବ୍ୟବସ୍ଥା ଭାଙ୍ଗି ପଡ଼ୁଛି, ଯଦି ଧାର୍ମିକ ଯେଉଁମାନେ ନେତା ରହିବେ ଆଉ ସାମାଜିକ ନେତା ନେବେ, ଉଭୟଙ୍କର ଚରିତ୍ର ଉଭୟଙ୍କର ଜ୍ଞାନ ପୂର୍ଣ୍ଣ ଦରକାର ସନାତନ ଧର୍ମ ଉପରେ, ନହେଲେ ଭାଙ୍ଗି ପଡ଼ିବ, ଉଭୟ 50-50% ଦାୟୀ। ସେ ହୋଟେଲ ଯେତେବେଳେ ବୁକିଂ କରାହେଲା, ହୋଟେଲ ଯେମିତି ସବୁ ଆମର ମିଟିଂ ହେଉଛି ହୋଟେଲ ବୁକିଂ ହେଉଛି, ହୋଟେଲ ବୁକିଂ କଲେ ତାଙ୍କର ନେଇଗଲେ ନା, ସେ କଣ୍ଡିସନ ସବୁ ହୋଟେଲ ଦିଅନ୍ତି, ତୁମର ଟୋଟାଲ ରୁମ୍ ପିଛା ଏତେ ଏତେଟା ରୁମ୍ ତୁମେ ନେଇଗଲ, ଏକ୍ସଟ୍ରା ଖର୍ଚ୍ଚ ଅଛି, ତୁମେ ଯଦି ଏକ୍ସଟ୍ରା କିଛି ୟୁଜ୍ କରିବ ଏକ୍ସଟ୍ରା ଦେବ, ଆଉ ସେଗୁଡ଼ା ଯେଉଁମାନେ ରହିଲେ ଯେଉଁ ସ୍ପୋପ୍ ଲିଡର ଗୁଡ଼ା ରହିଲେ ସେମାନେ ଜାଣନ୍ତିନି, ସେ ଲୋକଟା ମୋତେ ମୋ ସାଙ୍ଗେ ଯୁକ୍ତି କରିକି ମାନେ ସେ ବାବା ବାବାମାନେ ବଦମାସ ବୋଲି ସେ ଏଇଟା ତାର କହିବାର ତାତ୍ପର୍ଯ୍ୟ। ଆଉ ସେ କ'ଣ କଲେ ନା, ଇ ଯେଉଁ ଆଙ୍କର ମିଟିଂ ଫିଟିଂ ସରିଲା, ଇଏ ରାତିକି ଯିବେ ସେ ହୋଟେଲରେ ଶୋଇବେ, ସେ ହୋଟେଲ ତାଙ୍କ ସବୁ ଟିଭି ସବୁ ହୋଟେଲ ଗୁଡ଼ାକ ଟିଭି ଲାଗିଥାଏ, ଯେ କେବୁଲ କନେକ୍ସନ ହବ ସେଗୁଡ଼ା କ'ଣ ଏଇଟା ମୁଁ ତ ତା କିଛି ଏଗୁଡ଼ା ଆମେ ଜାଣିନୁ, ସେ ମୁଁ ଏୟାରପୋର୍ଟ ହୋଟେଲରେ ଥିଲେ ମୁଁ ବି ସେଇଆ ଦେଖିଛି, ସେ ଏଡ଼େ ଗୋଟେ ଟିଭି, ସେ କ'ଣ ତାଙ୍କର ସବୁ କ'ଣ ଜିନିଷ, ସେ ଫଳ ଫଳ ମଦ ବି ସେଠି ଥୁଆ ହେଇଥିବ, ତୁମେ ଗଲା ବେଳକୁ ଘର ରୁମ୍ ଖୋଲିଲା ବେଳକୁ ସବୁ ଥୁଆ ହେଇଥିବ, ମଦ ବି ଥିବ ଫଳ ବି ଥିବ ସବୁ ଥିବ, ତୁମେ ତୁମର ଯାହା ପିଇବ ସେ ତାଙ୍କର ଏମିତି ସିଷ୍ଟମ ଅଛି, ତାଙ୍କର ସବୁ ସେ ଜାଣିଦେବେ ଯେ ତୁମେ ଏଆଇ ୟୁଜ୍ କରିଛ, ତାର ଏତେ ସେନ୍ସର ସିଷ୍ଟମ, ତୁମେ ଯେଉଁ ଜିନିଷକୁ ଛୁଇଁବ ଯାହା ତୁମେ ୟୁଜ୍ କରିବ ତା ବ୍ରାଣ୍ଡ ଟିକେ ହାତ ମାରିବ, ସେଠି ଯେଉଁ ହୋଟେଲ ଯିଏ ବସିଥିବ ତାର ସେ ଜାଣିଦେବ, ସେ କେମିତି ତାଙ୍କ ଜାଣନ୍ତି କ'ଣ କରନ୍ତି, ଭଗବାନ ଜାଣନ୍ତି ତାଙ୍କର କ'ଣ, ସେ ଜାଣନ୍ତି କି ଆସିକି ଚେକ୍ କରନ୍ତି କ'ଣ କରନ୍ତି, ମୁଁ ଜାଣିନି, ମୁଁ ବାଥରୁମ୍ରେ ଗୋଟେ ଏଡ଼ି ଗୋଟେ ସୋଫା ଥିଲା ମୁଁ ଜାଣିନି ମୋର, କାରଣ ଆମେ ତ ବାଥରୁମ୍ ଗଲା ଆମକୁ ଦରକାର ନା ହାତ ସଫା କରିବା, ମୁଁ ସଫା କରିଦେଲି, ମୁଁ ତ ଚାବି ଫେରୁଛି, ଏଇଟା ସେଟା ଏୟାରପୋର୍ଟ ହୋଟେଲଟା ମୋର ଫ୍ଲାଇଟ୍ ଡିଲେ ହେଲା ସେମାନେ ଦେବେ ମାଗଣାରେ, ମୋତେ କହିଲା ତୁମେ ଏଇଟା ୟୁଜ୍ କରିଛ, ମୁଁ କହିଲି ୟେସ୍, ମୁଁ କହିଲି ମୁଁ ଭାବିଲି ଏଇଟା ଫ୍ରି, ନୋ ନୋ ୟୁ ହାଭ୍ ଟୁ ପେ, ଆସିଡ଼ ଓକେ, ସେଠି ସେ ମୁଁ ଦେଖିଲା ତା କହିଲା ଓକେ ଓକେ ତୁମେ ଯା ପଳା, ମୁଁ ଛାଡ଼ିଦେଲା, ନହେଲେ ତୁମେ ସେଠି 50 ଟଙ୍କା ଦେଇଥାନ୍ତ। ଇଏ ବାବାମାନେ ଏଇ ଯେଉଁ ପପ୍ ମାନେ ରହିଛନ୍ତି, ଇଏ ରାତିମାନେ କ'ଣ କରିଛନ୍ତି, ତାଙ୍କର ଅଛି ଯେ ଏଇ ଟିଭିରେ ତୁମେ ଦେଖିପାରିବ କ'ଣ, ଯେଉଁ 2 ଘଣ୍ଟା 5 ଘଣ୍ଟା କି ରାତିମାନେ ଯାହା ଦେଖ ତାଙ୍କର ଯାହା ଲୋଡ଼ ହେଇଛି, ସବୁ ଇଣ୍ଟରନେଟ୍ ସିଷ୍ଟମ୍, ତୁମେ କ'ଣ ତୁ ସେଇଟା ଜାଣିନି? ଇଏ ରାତିମାନେ କ'ଣ କରୁଛନ୍ତି? ସବୁ ଖରାପ ଜିନିଷକୁ ଦେଖିଛନ୍ତି ରାତିମାନେ, ଯେଉଁଟାକି କଷ୍ଟଲି କ'ଣ ତାଙ୍କର ସବୁ ମୋତେ କହିଲା, ତାର ସବୁ ଡାଉନଲୋଡ଼୍ କଲେ ସେ ଜିନିଷଟା ଦେଖିବା ମାନେ ତୁମକୁ ବହୁତ ପଇସା ଦେବାକୁ ପଡ଼ିବ। ଏଇ ଯେଉଁ ଫିଲ୍ମ ନେକେଡ୍ ଫିଲ୍ମ ଫିଲ୍ମ ଏଗୁଡ଼ା ସବୁ ସେଗୁଡ଼ା ସବୁ ସମସ୍ତେ ଦେଖିଛନ୍ତି। ତେଣୁ ସିଏ ଯେତେବେଳେ ହୋଟେଲ ଛାଡ଼ୁଛନ୍ତି ସବୁ, ଯେତେବେଳେ ହୋଟେଲ ଛାଡ଼ିକି ଆଇଲେ, ଯେ ହୋଟେଲ ବୁକିଂ କରିଥିଲା ତାକୁ ଯେତେବେଳେ ବିଲ୍ ପାଇଁ ଗଲା, ସେ କହିଲା ଦେଖ 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 ତୁମର ପେମେଣ୍ଟ ସବୁ ଏତିକି ହେଇଛି, ରାତି ମାନେ ସବୁ ଏହା ଏହା ଦେଖିଛନ୍ତି। ଏହା ମୁଣ୍ଡ ଗରମ ଇଗାରି, ମୁଁ ତ ବୁକିଂ କରିଥିଲି, ଏମାନେ ଆସୁଛନ୍ତି ବିଭିନ୍ନ ଜାଗାରୁ, ଇଏ ତ ଆମର ଯୀଶୁଙ୍କ ବିଷୟରେ ଆଲୋଚନା ଚାଲିଛି, ଏ ତାଙ୍କର ସେଠି ଆଲୋଚନା ସରିବ, ଧର୍ମସଭା ସରିଲା, ଏଠି ଅଧର୍ମସଭା ଆରମ୍ଭ ରାତିରେ। ବର୍ତ୍ତମାନ ଏଇଆ ଚାଲିଛି ନା ଆଉ କ'ଣ, ଧର୍ମସଭାରେ ଧର୍ମ ପ୍ରବଚନ, ପୁଣି ସାରିଲା ପୁଣି ମୋବାଇଲ୍ରେ ଅଧର୍ମ ପ୍ରବଚନ, ଏଗୁଡ଼ାକ ଚରିତ୍ରହୀନ କାମ। ସେ ଓଡ଼ିଆ ଇଣ୍ଡିଆନ୍ ଲୋକଟା ସେଇଟାକୁ ପେପର ବାହାରି ପଡ଼ିଲା ଆଉ, ହୋଟେଲ ମାଲିକ ତାର କ'ଣ କଲା ପେପର, କାରଣ ଇଏ ତାଙ୍କ ଯୁକ୍ତିରେ କ'ଣ ତାଙ୍କ ଭିତରେ ହେଲା, ହୋଟେଲ ମାଲିକ ପେପର ଡିକ୍ଲାର କରିଦେଲା, ଏଇଟା କେଉଁଠି ଇଟିଲି ନା କେଉଁଠି କ'ଣ ହେଇଥିଲା, ସେ ଗୋଟେ ମୋତେ ସେଇଆ କହୁଥିଲା। ଆଉ ଧର୍ମନେତା ବି ଦାୟୀ ହେବେ, ରାଜନେତା ବି ଦାୟୀ ହେବେ, ରାମଜୀ ସେଥିପାଇଁ ସୀତାଙ୍କୁ ତ୍ୟାଗ କରିଦେଲେ ନା, ମୁଁ ଧର୍ମନେତା ଆଉ ସନାତନ ଧର୍ମଟା ରଖା ଆଉ ପ୍ରଭୁ ସେଥିପାଇଁ ଏଠି ଇମ୍ପୋର୍ଟାଣ୍ଟ ତୁ ପୁରା ବାରମ୍ବାର କହିଛନ୍ତି ଆଉ। ଫଳତଃ ସମାଜର ଦାୟିତ୍ୱହୀନ ନେତାମାନଙ୍କ ଯୋଗୁଁ ସନାତନ ଧର୍ମ ବ୍ୟବସ୍ଥା ଭାଙ୍ଗି ପଡ଼ୁଛି, ଏଥିପାଇଁ ସମାଜରେ ନାନା ପ୍ରକାର ଅଶାନ୍ତି ଓ ବିଶୃଙ୍ଖଳା ଦେଖାଦେଇଛି, ସମାଜରେ ସବୁ ବିଶୃଙ୍ଖଳା ନା ଆଉ, କେତେ କ'ଣ ହାଇକୋର୍ଟରେ ଦେଖୁନା କି ସୁପ୍ରିମକୋର୍ଟରେ କିଏ ନିୟମ ବାହାରୁଛି, କ'ଣ ସବୁ ବିବାହ ହେବେ, ଇଏ ହେବେ, ତାହା ହେବେ, ସମଲିଙ୍ଗୀ ବିବାହ ହେବେ, କ'ଣ ପାଗଳ ସବୁ ବର୍ଣ୍ଣ ସବୁ, ଇଏ ମାନେ ଆତ୍ମ ନେତାମାନଙ୍କର ସବୁ କ'ଣ ନିୟମ ବାହାରୁଛି ବର୍ତ୍ତମାନ, ତାର ତ ତା ସମୟକାଳ ପରିସ୍ଥିତି ସାର ସବୁ ବଦଳଉଛନ୍ତି, ଆମେ କିଛି କରିପାରିବ, ପ୍ରବାସିକତା ରଖୁଛନ୍ତି। ଫଳତଃ ଲୋକମାନଙ୍କ ଭିତରେ ଜୀବନର ଲକ୍ଷ୍ୟ ବିଷ୍ଣୁ ଭୁଲି ଯାଇଛନ୍ତି, ଲୋକ କ'ଣ ବିଷ୍ଣୁ ମନେ ରଖି କିଛି ରହିବନି, ଅର୍ଜୁନଙ୍କ ଯୁକ୍ତିଟା ଆୟା। ଏ ପ୍ରକାର ନେତାମାନେ ଅନ୍ଧ ଅଟନ୍ତି ଏବଂ ଯେଉଁମାନେ ଏମାନଙ୍କୁ ଅନୁସରଣ କରନ୍ତି ସେମାନେ ନିଶ୍ଚିତ ଭାବରେ ଅନ୍ଧକୂପରେ ପତିତ ହେବେ, ସେମାନଙ୍କର ଜୀବନ ନିଶ୍ଚୟ ହତାଶମୟ ହୋଇଛି। ଏଇଟା ପ୍ରବଦ, ଏଇଟା କାହିଁ ଲେଖିଛନ୍ତି ଏହା ସହିତ, ଏ ଶ୍ଳୋକ ସହିତ, ଦୋଷର ଏତେ କୁଲା ଜ୍ଞାନ ବର୍ଣ୍ଣଶଙ୍କର କାରକି ଯେ ଉଚ୍ଛେଦ୍ୟନ୍ତ ଜାତି ଧର୍ମ କୁଳଧର୍ମ ଶାଶ୍ୱତ। କୁଳଧର୍ମ ପରମ୍ପରାଗତ ଯେଉଁ କୁଳଧର୍ମ ଆଉ ଜାତି ଧର୍ମ ଅଛି, ଏଇଟା ନଷ୍ଟ ହେଇଯିବ ଏଇ ବର୍ଣ୍ଣଶଙ୍କର ମାନଙ୍କ ଦ୍ୱାରା। ମହାଭାରତ ଯୁଦ୍ଧ ବିଶ୍ୱର ଯେଉଁ ତିନିଟା ଆମର ଯେଉଁ ଦୁଇଟା ବିଶେଷ କରି ଯୁଦ୍ଧ ହେଇଛି, କେଉଁଟା, ଗୋଟେ ହେଲା ରାମାୟଣ, ଗୋଟେ ହେଲେ ମହାଭାରତ, ଏଇଟା ଭଗବାନଙ୍କ ଉପସ୍ଥିତିରେ ଯୁଦ୍ଧ ହେଇଛି। ଆଉ ତୁମେ ଦେଖ ଯେମିତି ଯୁଦ୍ଧ ସବୁ ହେଇଛି, ପ୍ରାୟ ସବୁ ଯୁଦ୍ଧ ଭଗବାନଙ୍କ ଉପସ୍ଥିତିରେ ହେଇଛି। ପୂର୍ବ ଇତିହାସଟା ତୁମେ ଦେଖ, ଦେବା ଆମର ଯେଉଁ କ'ଣ ଦୈବାସୁର ସଂଗ୍ରାମ, ଯଶୁ ସଂଗ୍ରାମ ହୁଏ, ପ୍ରାୟ ସବୁ ଭଗବାନଙ୍କର ଅଧ୍ୟକ୍ଷତା ରୁହେ, ଭଗବାନଙ୍କର ତାଙ୍କ ଲିଙ୍କେଜ୍ ଥାଏ, ଡାଇରେକ୍ଟଲି ଇନଡାଇରେକ୍ଟଲି ସେଥିରେ, କିନ୍ତୁ ଡାଇରେକ୍ଟଲି ପାର୍ଟ ମାନେ ଅଲଗା ଯୁଦ୍ଧରେ, ଏଇ ଦୁଇଟା ଯୁଦ୍ଧରେ ଭଗବାନ ଡାଇରେକ୍ଟ, ଅଲଗା ଯୁଦ୍ଧରେ ଇନଡାଇରେକ୍ଟ, ଭଗବାନ ଜାଣିଛନ୍ତି କିନ୍ତୁ ସେଥିରେ କିଛି ମୁଣ୍ଡ ପୁରାନ୍ତି, କେତେବେଳେ କାହାକୁ ହେଲ୍ପ କରନ୍ତି ନ କରନ୍ତି, କିନ୍ତୁ ଏଇ ଦୁଇଟା ଯୁଦ୍ଧରେ ଡାଇରେକ୍ଟ, କେଉଁଟା କେଉଁଟା, ମହାଭାରତ ଆଉ ରାମାୟଣ, ଭଗବାନ ଡାଇରେକ୍ଟ ଲିଙ୍କ ଥିଲେ, ରାମାୟଣରେ ରାମ ଥିଲେ, ମହାଭାରତରେ କୃଷ୍ଣ ଥିଲେ, କେବଳ ଗୋଟିଏ ଜିନିଷ ପାଇଁ, କାହିଁକି, ଜଣେ ରାଜାଙ୍କ ପାଇଁ, ଲଙ୍କାରେ ଜଣେ ଭଲ ରାଜା ରୁହନ୍ତୁ, ଆଉ କୁରୁବଂଶରେ ଜଣେ ଭଲ ରାଜା ରୁହନ୍ତୁ, କେବଳ ରାଜାଙ୍କ ପାଇଁ ଏତେ ଯୁଦ୍ଧ ହେଇଛି। ପ୍ରବତୀ ସବୁବେଳେ ତାଙ୍କର ବେଙ୍ଗଲୀ ପ୍ରୁଭାର୍ବରେ କୁହନ୍ତି, ଆଉ ବେଙ୍ଗଲୀ ଇଏରେ, ରାଜା ଦୋଷେ ରାଜ୍ୟ ନଷ୍ଟ, ଗୃହିଣୀ ଦୋଷେ ଗୃହ ଭ୍ରଷ୍ଟ, ଘରଟା ଭାଙ୍ଗିବ ଗୃହିଣୀ ଯୋଗୁଁ, ଆଉ ରାଜ୍ୟଟା ନଷ୍ଟ ହବ ରାଜା ଯୋଗୁଁ। ଆସି ଅର୍ଜୁନ, ଅର୍ଜୁନଙ୍କର ଯୁକ୍ତି ପୁରା ଯୁକ୍ତଯୁକ୍ତ କଥା ଆଉ, ଉତ୍ସଦ୍ୟାନମ କୁଲଧର୍ମାଣ ମନୁଷ୍ୟାଣାମ ଜନାର୍ଦ୍ଦନ ନରକେ ନିୟତମ ବା ସମ୍ଭବତ ଭବତିତ୍ୟୁ ଭବତିତ୍ୟୁ ଅନୁଶୁଶ୍ରୁମହଂ। ହେ ଜନାର୍ଦ୍ଦନ, ହେ କୃଷ୍ଣ, ମୁଁ ଗୁରୁ ପରମ୍ପରା କ୍ରମେ ଶୁଣିଛି ଯେ ଯେଉଁମାନେ କୁଳଧର୍ମ ନଷ୍ଟ କରନ୍ତି ସେମାନେ ସର୍ବଦା ନର୍ଗରେ ବାସ କରନ୍ତି। ତେଣୁ ସେ କୁଟାକୁ ଆଣିକି ପକେଇଲେ ସେସବୁ ତାଙ୍କ ଉପରେ, କୁଳଧର୍ମଟାକୁ କିଏ ନଷ୍ଟ କରିବ, ଆମେ ଯଦି ମାରିଦେବୁ ଗୁରୁଜନଙ୍କୁ, ଗୁରୁଜନ ମରିବା ଦ୍ୱାରା ନାରୀମାନେ ବ୍ୟଭିଚାରୀ ହେବେ, ନାରୀମାନେ ବ୍ୟଭିଚାରୀ ହେବା ଦ୍ୱାରା ସେମାନେ ବର୍ଣ୍ଣଶଙ୍କର ସନ୍ତାନ ମାନେ ଆସିବେ, ବର୍ଣ୍ଣଶଙ୍କର ମାନେ ଆସିଲା ମାନେ କୁଳଧର୍ମ ଜାତି ଧର୍ମ ପଳେଇବ, ଲୁପ୍ତପିଣ୍ଡ କ୍ରିୟା ହେବ, ଆଉ ଏହାର ଫଳରେ ସମାଜରେ ଅଶାନ୍ତି ରହିବ, ଆଉ ତାକୁ ତାର କାରଣ କିଏ ନା ଆମେ, ନିହତ ନରକ ବାସ, ଆଉ ଅନୁଶୁଶ୍ର ମୁହଁ। ଏ ଯେ ପ୍ରଭୁପାଦ ରଚନା କଲେ ଗୁରୁ ପରମ୍ପରାରୁ ଆମେ ଏଇଟା ଅନୁଶୁଶ୍ର ମୁହଁ, ଶୃଣବନ୍ତମ ବ୍ୟୟମ ଗୁରୁ ମୁଖାତ୍ ବଳଦେବ ଦର୍ଶନ ଲେଖିଲେ। ମୁଁ ଗୁରୁ ମୁଖରୁ ନିଜେ ଶୁଣିଛି, ମୁଁ ନିଜେ ଶୁଣିଛି ଅର୍ଜୁନ ଯୁକ୍ତି କରି କହୁଛି, ଏଇଟା ସମ୍ଭବ ନୁହେଁ, କେବେ କରିପାରିବି ନାହିଁ। ଏଇଟା କହିବେ କହି ଆରମ୍ଭ ଆସିବ, ତାପରେ ଯୁଦ୍ଧ କରିବେନି ବୋଲି କହିଲେ। ହରେ କୃଷ୍ଣ। ଯେ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତ୍ରା ଗୌର ପ୍ରମାଣ।